ভগবতে বাসুদেবায়। শ্রীমদ ভাগবতম দশম স্কন্দ 26তম অধ্যায় রামায়ণ শ্রবণ করুথিলে কিভলি ଗୋପମାନଙ୍କର ସନ୍ଦେହ ବୃଦ୍ଧି ହେଇଛି ବା ଏକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଗୋବର୍ଦ୍ଧନ ଧାରଣ ପରେ କୃଷ୍ଣଙ୍କର ଯେଉଁ ଅତିମାନବୀୟ ଲୀଳା, ସାତ ଦିନ ଧରି ଗୋବର୍ଦ୍ଧନକୁ ଧାରଣ କରିଛନ୍ତି, ସନ୍ଦେହ ଉତ୍ପନ୍ନ ହେଇଛି ଯେ କୃଷ୍ଣ କେବେ ହେଲେ ବାଳକ ନୁହନ୍ତି, ଗୋପ ନୁହନ୍ତି, ସେ ହେଉଛନ୍ତି ସ୍ୱୟଂ ପରମେଶ୍ୱର। ପୂର୍ବରୁ ଆମେ ଯେଉଁ ବିଚାର କରୁଥିଲେ ନନ୍ଦ ମହାରାଜଙ୍କର ସୌଭାଗ୍ୟରୁ, ନାରାୟଣଙ୍କ କୃପାରୁ ଏବଂ ବ୍ରାହ୍ମଣମାନଙ୍କ ଆଶୀର୍ବାଦରୁ ଏ କୃଷ୍ଣଙ୍କ ଦେହରେ ନାରାୟଣ ଆବେଶ ହେଇଯାଆନ୍ତି, ସେଥିପାଇଁ କୃଷ୍ଣ ଏସବୁ କାର୍ଯ୍ୟ କରନ୍ତି। କିନ୍ତୁ ବର୍ତ୍ତମାନ ଆମେ ଜାଣିଲୁ ଗୋବର୍ଦ୍ଧନ ଧାରଣ ପରେ କୃଷ୍ଣ ହେଉଛନ୍ତି ପରମେଶ୍ୱର, ତେଣୁ ଇଏ କେବେ ଗୋପ ନୁହନ୍ତି। କିନ୍ତୁ ପୁଣି ଚିନ୍ତା କରୁଛନ୍ତି କୃଷ୍ଣଙ୍କର ବ୍ୟବହାରିକ ଜୀବନକୁ। ଭଗବାନ କୃଷ୍ଣ ଯେଭଳି ନାରାୟଣ, ନାରାୟଣ କେହି ମନୁଷ୍ୟ ବୋଲି କହିବେ? ବ୍ରହ୍ମା କେ ଯେଉଁ ଦଶ ଅବତାର ଅଛନ୍ତି କାହାକୁ ମନୁଷ୍ୟ, ରାମଙ୍କୁ ମନୁଷ୍ୟ ବୋଲି ବି କହୁନାହାନ୍ତି। ସବୁବେଳେ ଯେତେବେଳେ ଭାରତବର୍ଷରେ ଦେଖନ୍ତୁ, ରାମ ରାମକୁ ଭଗବାନ କହେ, କୃଷ୍ଣ କିନ୍ତୁ ମଣିଷ କହେ। ରାମ ଯେଉଁ ଲୀଳା କରିଛନ୍ତି, କୃଷ୍ଣ ଯେଉଁ ଲୀଳା କରିଛନ୍ତି, କଣ ପାର୍ଥକ୍ୟ କୁହନ୍ତୁ? ରାମ ବି ସେଭଳି ଆବିର୍ଭାବ ହେଲେ ରାମ, କିନ୍ତୁ ରାମଙ୍କର ଟିକେ ଆଦର୍ଶତା ଯୋଉ ରହିଲା, ମର୍ଯ୍ୟାଦା ଯୋଉ ରହିଲା, ମର୍ଯ୍ୟାଦାକୁ ଲୋକ ମାନନ କରନ୍ତି। ମର୍ଯ୍ୟାଦା ମାର୍ଗ, ବିଧି ମାର୍ଗର ଅଲଗା ନାମ ହେଉଛି ମର୍ଯ୍ୟାଦା ମାର୍ଗ। ସେ କଣ ସବୁ ବିଧି ଦେଖେଇଲେ, ଆଦର୍ଶ ପିତା, ଆଦର୍ଶ ପୁତ୍ର, ସବୁ ସବୁଥିରେ ଆଦର୍ଶ ପିତା ବି ଦେଲେ, ଆଦର୍ଶ ହେଇଥିଲେ ଲବକୁଶଙ୍କ ଜନ୍ମ ପରେ, ସବୁଥିରେ ଆଦର୍ଶ, ଆଦର୍ଶ ସ୍ୱାମୀ, ଆଦର୍ଶ ରାଜା। ଭାରତବର୍ଷରେ କେହି ରାମଙ୍କୁ ମଣିଷ ବୋଲି କୁହନ୍ତିନି, କୌଣସି ହିନ୍ଦୁ ଲୋକ ରାମଙ୍କୁ ମଣିଷ ବୋଲି କହିବନି, କୌଣସି ଧର୍ମ ସଂସ୍ଥା ଲୋକ ରାମଙ୍କୁ ମଣିଷ ବୋଲି ବି କୁହନ୍ତିନି ସମସ୍ତେ। କିନ୍ତୁ କୃଷ୍ଣଙ୍କୁ ସମସ୍ତଙ୍କର ଜ୍ଞାନ ହୁଏ ଇଏ ହେଉଛନ୍ତି ମନୁଷ୍ୟ, ଏଇଟା କହିବେ ବୋଲି ଭଗବାନ ଜାଣନ୍ତି। କାହିଁକି ଭଗବାନ ହେଲେ ଲୀଳା ପୁରୁଷୋତ୍ତମ, ସେ ଲୀଳା କରୁଛନ୍ତି। ସେ ଲୀଳା କିଭଳି ନା, ମନୁଷ୍ୟ ଯେଉଁ ଲୀଳା, ଯଦି ମଣିଷ ପାଖରେ ଅତିମାନବୀୟ ଲୀଳା, ଯେମିତି ନୃସିଂହଦେବ କଲେ, ବରହାଦେବ କଲେ, ଏଇସବୁ ଜିନିଷ କଲେ ଲୋକ ତାଙ୍କୁ ଭଗବାନ ବୋଲି ମାନିବେ। କିନ୍ତୁ କୃଷ୍ଣ ବ୍ରଜରେ ଯେଉଁ ଲୀଳା ସବୁ କରିଛନ୍ତି, ସବୁ ମାଧୁର୍ଯ୍ୟ ଲୀଳା, ସେଥିପାଇଁ ଲୋକମାନଙ୍କର ଗୋଟେ ସାଧାରଣ ମନୁଷ୍ୟ ଜ୍ଞାନ ହୁଏ, ମାନୁଷ୍ୟ ତନୁ ଆଶ୍ରୟ ତମ ଭଗବାନ କହିଦେଇଛି, ମନୁଷ୍ୟ ତନୁକୁ ଆଶ୍ରୟ କରିକି ଆସୁଛନ୍ତି, ଭଗବାନଙ୍କ ସ୍ୱରକୁ ସେମାନେ ମାନନ୍ତିନି। ଏଇ ଯେଉଁ ମାୟାବାଦୀ ଯେଉଁମାନେ ଅଛନ୍ତି, ଆମେ ମାୟାବାଦୀ ବୋଲି ତମ କାହିଁ କହୁଛେ, ସେ ସବୁକୁ ମାୟା ବୋଲି କୁହନ୍ତି, ଭଗବାନଙ୍କର ଯେଉଁ ଶରୀରଟାକୁ ବି ମାୟା ବୋଲି କୁହନ୍ତି। ଏଇଟା ମାୟାରେ, ଭଗବାନ ମାୟାରେ ଶରୀର ଧାରଣ କରିଛନ୍ତି, ପୁଣି ମାୟାରେ ଏ ଶରୀରଟା ମାୟା, ସେ ପୁଣି ଶରୀରଟା ଛାଡ଼ିଦେବେ। ତେଣୁ ଏଠି ଏଠି ପ୍ରଶ୍ନ ଆସିବ, ଯଦି ଭଗବାନ ମାୟାରେ ସ୍ୱର ଧାରଣ କଲେ, ତାହେଲେ ଆମେ ଯେଉଁ ରୂପଟାକୁ ପୂଜା କରୁଛେ ସେ ସେମାନେ ମାୟାବାଦୀ କଣ? କାହିଁକି ମହାପ୍ରଭୁ କହିଲେ ମାୟାବାଦୀ କୃଷ୍ଣ ଅପରାଧୀ, ମାୟାବାଦୀ ମାନେ କୃଷ୍ଣ ଅପରାଧୀ, କାହିଁକି ଅପରାଧୀ? ଯଦି ଭଗବାନଙ୍କର ସ୍ୱରଟାକୁ ତୁମେ ମାନିବନି, ତାଙ୍କ ନାମଟା କେମିତି ମାନିବ? ନାମଟା କାହାର? ଯାହାର ଯାହାର ସାକାରଟା ମାନିବନି ତାର ନାମ କିଛି ରହିବନି। ଫାଦର ମଦର ଯେତେବେଳେ କୁହାଯାଉଛି, ଫାଦର ମଦର, ହଁ ବାପା ମା, କିନ୍ତୁ କାହାର ଫାଦର ଦେଲେ ଗୋଟେ ଆଇଡେଣ୍ଟିଫାଏ କରିବ, କାହାର ଫାଦର, ହୁଜ୍ ଫାଦର, ସେତେବେଳେ ତାର ନାଁଟା କହିବାକୁ ପଡିବ। ଭଗବାନ 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 ତୁମେ ସବୁବେଳେ କୁହ, ଲୋକମାନେ ଖୁସି ହେବେ, କାହା ନାଁ ନବନି। ସେଥିପାଇଁ ଲୋକମାନେ କୁହନ୍ତି ଈଶ୍ୱର ଅଛନ୍ତି, ସେ ବିଭୁ ପରମେଶ୍ୱର, ଏଇ କଥାଟା ଯେତେବେଳେ ତୁମେ ସବୁବେଳେ କହିବ ଲୋକମାନେ ଭଲ ପାଇବେ। କିନ୍ତୁ ଯେତେବେଳେ ବ୍ୟକ୍ତି ବିଶେଷ କୃଷ୍ଣ ରାମ କଥା କହିବ, ସେ ଆଉ ଭଲ ପାଇବେ। ଯେ ମାୟାବାଦୀ ମାନେ କଣ, ମାୟାବାଦୀଙ୍କର ପ୍ରଥମ ଜିନିଷ ହେଲା ଏଇଟା, ସେମାନେ କୃଷ୍ଣଙ୍କ ପାଖରେ ଅପରାଧୀ, କାହିଁକି ଅପରାଧୀ? ଆଉ ତାଙ୍କ ମୁଖରୁ ମାୟାବାଦୀ ହାସ୍ୟ ଶୁଣିଲେ ହୟ ସର୍ବନାଶ। ମାୟାବାଦୀ ମାନେ ବହୁତ ସ୍କଲାର, ବହୁତ ପଣ୍ଡିତ, ଆଉ ସେମାନେ ମାୟାବାଦୀ ମାନେ କୃଷ୍ଣ ନାମ ବି କରନ୍ତି, ମାୟାବାଦୀ ମାନେ କୃଷ୍ଣ ନାମ ବି କରନ୍ତି, ସେ ମାୟାବାଦୀ ନା ସେମାନେ ଆଉ? ଏଇ ଯେଉଁ ସବୁ ମିଶନ ଫିସନ ଯେତେ ଗୁଡ଼ା ସେଟା ସବୁ ମାୟାବାଦୀ ଗୁଡ଼ାକ ନା ଆଉ? ସେ କଣ କହିବେନି ସେ ରାମକୃଷ୍ଣ କଣ ବା କଣ ତୁମର କୁହ, କଣ କୁହ? ସେ ରାମକୃଷ୍ଣ ମିଶିକି ଇଏ ହେଇଛନ୍ତି, ଭଗବାନଙ୍କ ପୂଜା କରିବା ଦରକାର, ଭଗବାନ କଣ ପୂଜା କରିବା ଦରକାର? ମାୟାବାଦୀ, ଏସବୁ ମାୟାବାଦୀ, ମାୟାବାଦୀ ମାନେ ଭଗବାନଙ୍କର ସ୍ୱରୂପକୁ ସେମାନେ ମାନିବେନି। ଭଗବାନଙ୍କର ସ୍ୱରୂପ ହେଉଛି ସଚ୍ଚିଦାନନ୍ଦମୟ, ସ୍ୱରୂପଟାକୁ ମାନିବେନି। ଭଗବାନ ଅଛନ୍ତି ବୋଲି ସେମାନେ ମାନିବେ, କିନ୍ତୁ ଏଇ ଯେଉଁ ସ୍ୱରୂପଟା ରାମ କୃଷ୍ଣ ଯେଉଁ ଶରୀରଟା, ଏଇଟା ଏଇଟା ହେଉଛି ମାୟା, ମାୟା। ତେଣୁ ବ୍ରହ୍ମ କଣ କରିଛନ୍ତି, ତାଙ୍କର ଯେଉଁ ଫିଲୋସଫି ରହିଲା, ବ୍ରହ୍ମ କଣ କରିଛନ୍ତି, ବ୍ରହ୍ମ ମାୟାରେ ଶରୀରକୁ ଧରିଛନ୍ତି, ମାୟାରେ ଧରିଛନ୍ତି ଶରୀରଟା, ମାଇକ ଶରୀର। ପୁଣି କଣ କରିବେ ବ୍ରହ୍ମ, ଏ ଶରୀରଟାକୁ ଛାଡ଼ିଦେବେ, ତାଙ୍କର ତାଙ୍କର ଫିଲୋସଫି ଏଇଟା ମାୟା। ସେଥିପାଇଁ ନାମ ରୂପ ବିଗ୍ରହ ଏ ତିନିଟା ହଉଛି ଚିଦାନନ୍ଦମୟ, ସେ ସେଟାକୁ ସେ ମାନିବେନି, ସେନି ସେ ନାମ ମାୟାବାଦୀ ମାନେ ନାମ କରିବେନି, ମାୟାବାଦୀ ମୁଖରେ କେବେ ନାମ ହବନି, ତାଙ୍କ ମୁଖରେ ନାମ ହବନି। କାହିଁକି କେମିତି ନାମ, ସେମାନେ ତ ସ୍ୱରୂପଟାକୁ ମାନୁନାହାନ୍ତି ନା। ଜଣେ ବ୍ୟକ୍ତିର ଯେତେବେଳେ ସ୍ୱରୂପଟାକୁ ମାନିବ, ତାପରେ ତୁମେ ତାର ନାମଟା ଦବ। ବାପା କିଏ, ବାପା ମା କିଏ, ତୁମର ମା, ତାଙ୍କୁ ପଚାରିବ ଭଗବାନ କିଏ ନା ପରମେଶ୍ୱର, କିଏ ନା ପରମ ବ୍ରହ୍ମ, ଖାଲି ପରମ ପର ପରମେଶ୍ୱର ପରମ ବ୍ରହ୍ମ ପରାତ୍ପର ଏଇ ଶବ୍ଦ କହିବେ, ଏସବୁ ଗୌଣ ନାମକୁ ସେମାନେ କହିବେ। ସେଗୁଡ଼ାକ ଜପିଲେ ବି ଫଳ ଅଛି, ଭକ୍ତିମଠ କୃଷ୍ଣ ରଚନା କରିଛନ୍ତି। ମାୟାବାଦୀ ମାନେ ତାକୁ ବି ଜପ କରିବେନି, ଯଦି ବି କୌଣସି ମାୟାବାଦୀ ସେଟା ଜପ କରୁଛି, ସେ ଗୌଣ ଫଳ ପାଇବ, ଧର୍ମ ଅର୍ଥ କାମ ପାଇବ, କେହି କେହି ମୁଖ୍ୟ ପାଇବେ ଯଦି ପାଇବେ, ଭକ୍ତି ଟୋଟାଲ ପାଇପାରିବେନି। ସେମାନେ ଭଗବାନଙ୍କର ରୂପଟାକୁ, ଭଗବାନଙ୍କର ସଚ୍ଚିଦାନନ୍ଦମୟ ରୂପ ନାମକୁ ଆଉ ବିଗ୍ରହଙ୍କୁ କଣ କହିବେ, କଳ୍ପନା। ସେଥିପାଇଁ ସେମାନେ କହିବେ ମନ୍ଦିର କଣ ପୂଜା କରିବ, ମାୟାବାଦୀ ମାନଙ୍କର ମନ୍ଦିର କଣ କଣ ସେଠି ଅଛନ୍ତି, ସେଠି କିଛି ନଥିବ, ସେଠି ସବୁ ଶୂନ୍ୟ। ତାଙ୍କର ଗୁରୁକୁ ରଖିଥିବେ, ତାଙ୍କ ଗୁରୁକୁ ରଖି ପୂଜା କରିବେ, କିନ୍ତୁ ଭଗବାନଙ୍କୁ ରଖିବେ, ଭଗବାନଙ୍କ ସ୍ୱରୂପ ସେମାନେ ମାନନ୍ତି। ଆଉ ସେ ସ୍ୱରୂପଟା ଭଗବାନ ମାୟାର, ସେ ଯେମିତି ଲୋକମାନେ କୁହନ୍ତିନି, ସେ କୃଷ୍ଣଙ୍କୁ ସବୁବେଳେ ମନୁଷ୍ୟ ଜ୍ଞାନ କରିବେ, କାହିଁକି ତାଙ୍କର ଯେଉଁ ଲୀଳା ଗୁଡ଼ିକ ଅଛି ମାନବ ପ୍ରତି କୃପା କରିକି, ଏଇଟା ମୁଁ ଏଭଳି ଲୀଳା କରିବି ଯାହାଦ୍ୱାରା ମନୁଷ୍ୟ ମୋ ପ୍ରତି ଆକର୍ଷିତ ହବ, କାରଣ ଲୀଳା ପୁରୁଷୋତ୍ତମ ନା। ସେ ଭଗବାନ ଲୀଳାଟା ଏଇଥିପାଇଁ କରିଥିଲେ, ବ୍ୟକ୍ତିକି ଆକର୍ଷିତ କରିବା ପାଇଁ ଏତେ ମଧୁର ଲୀଳା କଲେ, କିନ୍ତୁ ଲୋକ ସେଟା ଓଲଟା ବୁଝିଲେ। ଲୋକ ମାୟାବାଦୀ ମାନେ ଗୀତା କହିବେ, ଗୀତାରେ ସବୁ ଜିନିଷ କାଟିବେ, ଗୀତାର ଶ୍ଳୋକ ପଢିବେ, ଯେମିତିକି କହିବେ ଶ୍ରୀକୃଷ୍ଣ ଶ୍ରୀ ଭଗବାନ ଉବାଚ, କୃଷ୍ଣ କହୁନାହାନ୍ତି, କିଏ କହୁଛନ୍ତି, ଭଗବାନ କହୁଛନ୍ତି। ଯେତେବେଳେ କୃଷ୍ଣ ଶବ୍ଦ ଅଛି, ନାଇଁ 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 ନାଇଁ, ଏ କୃଷ୍ଣ ଭଗବାନ ନୁହନ୍ତି, କୃଷ୍ଣଙ୍କ ଭିତରେ ପରମ ପରମ ଏ ଶରୀରଟା ମାୟା, କୃଷ୍ଣ ମାନେ ସେ ବ୍ୟକ୍ତିଟା ନା, ସେ ବ୍ୟକ୍ତି ଦେଖିବେ, ସେ ଶରୀରଟା କିଛି ନୁହେଁ, ତାଙ୍କ ଭିତରେ ପରମାତ୍ମା ଅଛନ୍ତି, ସିଏ କହୁଛନ୍ତି ନା ଗୀତା କ'ଣ କୃଷ୍ଣ କହିଛନ୍ତି। ସେ ମାୟାବାଦୀଙ୍କ ମୁଖରେ କେବେ ନାମ ହବନି, ମାୟାବାଦୀ ପୂଜା ଗ୍ରହଣ କଲେ ବି, ମାୟାବାଦୀ ଯଦି ପୂଜି ଭଗବାନଙ୍କୁ ପୂଜା କରିବେ ବି ସେ ନେବେ, କାରଣ ସେ ନାମ ରୂପ ବିଗ୍ରହ କାହାକୁ ମାନୁନି। ବ୍ରହ୍ମବାଦୀ କଣ, ବ୍ରହ୍ମବାଦୀ ଅଲଗା, ମାୟାବାଦୀ ଅଲଗା। ବ୍ରହ୍ମବାଦୀ ମାନେ ସାକାର ସ୍ୱରୂପକୁ ମାନିପାରନ୍ତିନି, କାରଣ ସେ ବ୍ରହ୍ମକୁ ଚିନ୍ତା କରୁଛନ୍ତି। ଯେଉଁମାନେ ପ୍ରକୃତ ବ୍ରହ୍ମବାଦୀ ସେମାନେ ନିନ୍ଦା କରିବେ, ବ୍ରହ୍ମଟା କଣ, ଭଗବାନଙ୍କର ଧାମରୁ ବା ଭଗବାନଙ୍କର ଶରୀରରୁ ଯେଉଁ ଜ୍ୟୋତି ଆସୁଛି, ଧାମକୁ ଆଲୋକିତ କରି ବାହାରକୁ ଆସୁଛି, ଭଗବାନଙ୍କ ଯେଉଁ ବୈକୁଣ୍ଠରୁ ବାହାରକୁ ଯେଉଁ ଜ୍ୟୋତିଟା ଆସୁଛି ସେଇଟାକୁ ସେ ଧ୍ୟାନ କରନ୍ତି, ସେମାନେ ବ୍ରହ୍ମବାଦୀ, ବ୍ରହ୍ମକୁ ଧ୍ୟାନ କରୁଛନ୍ତି, ବ୍ରହ୍ମ ପରମାତ୍ମା ଆଉ ଭଗବାନ। ବ୍ରହ୍ମବାଦୀ ମାନେ ନିନ୍ଦା କରିବେ କାହାକୁ, ସାକାର ସ୍ୱରୂପକୁ ବେଳେବେଳେ ନିନ୍ଦା କରନ୍ତି, ଯେଉଁମାନେ ପ୍ରକୃତ ବ୍ରହ୍ମବାଦୀ ନିନ୍ଦା କରିବେ। ବ୍ରହ୍ମବାଦୀ ମାନେ ନିନ୍ଦା କରନ୍ତି ବି ବୈଷ୍ଣବ କେବେ ନିନ୍ଦା କରିବେନି ବ୍ରହ୍ମବାଦୀ, କିନ୍ତୁ ମାୟାବାଦୀଙ୍କୁ ସଂଗ୍ରାମ କରିବ। ବୈଷ୍ଣବ କାହିଁକି ବ୍ରହ୍ମବାଦୀକି ନିନ୍ଦା କରିବନି, ଯେମିତି ଏ ଅଲେଖ ମାନେ କଣ, ସେ ବ୍ରହ୍ମବାଦୀ, ବ୍ରହ୍ମକୁ ଚିନ୍ତା କରନ୍ତି, ଯେ ବ୍ରହ୍ମବାଦୀ ବହୁତ ଅଛନ୍ତି, ସେ ବ୍ରହ୍ମବାଦୀ ମାନେ ବୈଷ୍ଣବଥୁ ନିନ୍ଦା କରନ୍ତି, କାହିଁକି ନିନ୍ଦା କରନ୍ତି? ସେମାନେ ସାକାର ରୂପକୁ ମାନନ୍ତିନି, ସେ ଜାଣନ୍ତିନି, ଫିଲୋସଫି ଜାଣନ୍ତିନି। କିନ୍ତୁ ବୈଷ୍ଣବ କେବେ ବ୍ରହ୍ମବାଦୀଙ୍କୁ ନିନ୍ଦା କରିବେ, କାହିଁକି ବୈଷ୍ଣବ ଜାଣେ ବ୍ରହ୍ମଟା ହେଉଛି ଭଗବାନଙ୍କର ଅଂଶ। ବ୍ରହ୍ମେତି ପରମାତ୍ମେତି ଭଗବାନ ଏତି ଶବ୍ଦତେ ଚକ୍ରବ୍ୟ ତାପରେ ଟୀକା ରଚନା କଲେ। ଏସବୁ ଆଜିକାଲି ତ ଦର୍ଶନ ଗୁଡ଼ା କିଏ ବୁଝିପାରିବେନି, ତାକୁ ସବୁ କ'ଣ ଆଲୋଚନା କରିବା? ବିଶ୍ୱନାଥ ଠାକୁର ଟୀକା ହେଉଛି ସଫିସିଏଣ୍ଟ, ଆଉ କିଛି ବିଶେଷ ଦରକାର ନାହିଁ। ଆଜିକାଲି କାହାର ଭେଜା ବି ନାହିଁ, ଏଗୁଡ଼ା ପଢ଼ିବା କହିବା ସମୟ ବି ନାହିଁ, ତାପରେ ବୁଝି ବି ପାରିବେନି। ସେ ସେ କଥାଟା କହିଲେ, କହିଲେ ମାୟାବାଦୀ କି ନା ବ୍ରହ୍ମବାଦୀ କାହିଁ ନିନ୍ଦା ତୁମେ କରିବନି? ନା ଯିଏ ପାଖରେ ରହିଛି, କିଏ ପାଖରେ ରହିଛି? ଭକ୍ତ ପାଖରେ ରହିଛି ନା, ସେ ସ୍ୱରୂପଟାକୁ ଦେଖିପାରୁଛି, ସିଏ ରହିଛନ୍ତି ଦୂରରେ। ତେଣୁ ଅଟୋମେଟିକାଲି ସେମାନେ ଭାବିବେଟା, ଯେମିତି ଗୋଟେ ଟ୍ରେନ୍ଟା ଆସୁଛି, ଗୋଟେ ଆଲୋକପୁଞ୍ଜ ଆସୁଛି, ଟ୍ରେନ୍ଟା ଆସୁଛି ମାନେ କ'ଣ ଟ୍ରେନ୍ର ରୂପଟା ଅଛି, କିନ୍ତୁ ଦୂରରୁ ଦେଖିଲେ ତୁମକୁ କ'ଣ ଲାଗିବ? ଆଲୋକଟା। ତୁମେ ଏଇଟା ଅଟୋମେଟିକ ତୁମେ କହିବ ଏଇଟା ଗୋଟେ ଆଲୋକଟା, ସେଇଟା ନିରାକାର ବୋଲି ଭାବିବ। ତାହେଲେ ଟ୍ରେନ୍ରେ ଯେ ବଗି ଅଛି, ଡ୍ରାଇଭର ଅଛନ୍ତି, ଜାଣିବେ ଦୂରରେ ଅଛନ୍ତି ନା, କିନ୍ତୁ ଭକ୍ତ କୋଉଠି ଅଛି? ପାଖରେ ଅଛି। ଆଚ୍ଛା, ପାଖରେ ଥିବା ଲୋକ ସେ ଦୂର ଜିନିଷକୁ ଜାଣିଦେବ? ଆମେ ଯେ ପାଖରେ ଅଛେ ଆମେ ଜାଣିଦେଉଛୁ ସେଇଟା ବ୍ରହ୍ମ ବୋଲି, ଆମେ କାହିଁକି ନିନ୍ଦା କରିବା? ଅନ୍ୟ ଦେବୀ ଦେବାଦେବୀ ପୂଜକ ମାନେ ଆମକୁ ନିନ୍ଦା କରିବେ, ଏ କଣ ସେ କୃଷ୍ଣ ପୂଜା କରୁଛନ୍ତି, କୃଷ୍ଣ ମରିଗଲା, ଏଇଟା ବଡ ଜିନିଷ ନାହିଁ। ଭକ୍ତ ଯିଏ ନୂଆ ଭକ୍ତ ଗୋଟା ଭାରି ପାଗଳା ହେଇଯାନ୍ତି, ଆମେ ବି ସେମିତି ପାଗଳା ହଉଥିଲୁ, ଏହାକୁ ନିନ୍ଦା କରୁଛନ୍ତି, ତାକୁ କରୁଛନ୍ତି, ଶିବ ବଡ଼, ଇଏ ବଡ଼, ସିଏ ବଡ଼, କଣ ଏମିତି କହିଲେ? ଏଟା ସବୁ ରାଜସିକ ସବୁ ଥାଏ ତ, ଟୋକା ବୟସରେ ସବୁ ରାଜସିକ ଭାବନା, ଆଉ ଅନ୍ୟକୁ ଡିଫିଟ୍ କରିବାର ଗୋଟେ ଭାବନା ଥାଏ, ତାକୁ ପରାସ୍ତ କରିଦେଲେ ମନଟା ଖୁସି ହେଇଯିବ। ଏଇଟା ହେଲା, ସେ ମାନିବେ କି? ମୁଁ ଏ ସନ୍ଦର୍ଭ ପଢ଼ୁଥିଲି, କୃଷ୍ଣ ସନ୍ଦର୍ଭରେ, ଏ ଯେଉଁ କୃଷ୍ଣସ୍ତ ଭଗବାନ ସବୁ ଉପରେ ଜୀବକୁ ସ୍ୱାମୀ କ'ଣ ରଚନା କରୁଛନ୍ତି, କେତେ ମାନେ ଟ୍ୟାଲେଣ୍ଟରେ ସବୁ କାଠିକି ସବୁ ଉଠେଇଛନ୍ତି ସବୁ ପୁରାଣ। ଏ ପୁରାଣରେ ଯେଉଁ 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 ସବୁ ଅଛି କୃଷ୍ଣସ୍ତ ଭଗବାନ ସ୍ୱୟଂ ସବୁ ବିରୋଧ ସମାଧାନ ଦେଉଛନ୍ତି। ସୁତ ଗୋସ୍ୱାମୀ ପୁରାଣ ଗୁଡ଼ାକ ପ୍ରାୟ ବକ୍ତା ହେଉଛନ୍ତି ସୁତ, ତ ପ୍ରାୟ ବକ୍ତା ହେଉଛନ୍ତି ସୁତ ଗୋସ୍ୱାମୀ। ତେଣୁ ଇଏ ହେଲେ ଉଗ୍ରସଭା ସୁତ, କିଏ ଆମର ଯେଉଁ ଭାଗବତ କହିଲେ, ତାଙ୍କ ପିତା ଥିଲେ ରୋମହର୍ଷଣ ସୁତ, ରୋମହର୍ଷଣ ସୁତ ସେ ପୁରାଣ ବକ୍ତା, କିନ୍ତୁ ଭାଗବତ ପଢ଼ୁନାହାନ୍ତି ବୋଲି ଆଜି ବଳରାମକୁ ଅବମାନନା କଲେ, କାଟି କୁଟି ଦେଉଛନ୍ତି ଜୀବ ଗୋସ୍ୱାମୀ। ଆଜିକାଲି ତୁମେ କ'ଣ ପବ୍ଲିକ୍ ଏଇଟା କହିବେ? ଭକ୍ତ ବି ଜାଣିନଥିବ ଏ ରୋମହର୍ଷଣ ସୁତ କିଏ କିଏ, ତାଙ୍କ କଥାରେ କ'ଣ ଗୋଟେ ଡିସ୍କସନ କରିବ? ସେ ପୁରାଣରେ ଯେଉଁ ମତ ରହିଛି, ଯେମିତି ବିଷ୍ଣୁ ସେ ପାଉଛନ୍ତି ଶିବଙ୍କ ପାଖରୁ ବିଷ୍ଣୁ ଆସିଛନ୍ତି, ଏ ମତ ସବୁ ଅଛି ନା? ଅଛି ଶିବ ପୁରାଣ ନାହିଁ? ବିଷ୍ଣୁ ଯାଇକି ଶିବ କହୁଛନ୍ତି ତୁମେ ସୃଷ୍ଟି କର ବୋଲି। ତାମସିକ ପୁରାଣରେ କ'ଣ କ'ଣ ରହିଛି, କେତେ ସୁନ୍ଦର ସବୁ ଉଦାହରଣ ସବୁ ଦେଉଛନ୍ତି। ଆଚ୍ଛା, ସେ ତ ବକ୍ତା ଥିଲେ, ସୁତ ଗୋସ୍ୱାମୀ ତ ବକ୍ତା ଥିଲେ, କିଏ? ରୋମହର୍ଷଣ ସୁତ। କହିଲା, ଆରେ ପୁରାଣ ସିନା ଜାଣିଥିଲେ, କିନ୍ତୁ ଭାଗବତ କେବେ? ଭାଗବତ ପରେ ହେଲା ନା, ଆଉ ତାପରେ ସେ ଭାଗବତ ଶୁଣୁନାହାନ୍ତି, ସେ ପୁରାଣ ବକ୍ତା, ସେଥିପାଇଁ ସେ ସିଦ୍ଧାନ୍ତ ଜାଣିପାରିଲେ। ସେ ଭଗବତ ଭଗବାନ କିଏ? ବଳରାମଙ୍କୁ ଭଗବାନ ବୋଲି ଜାଣିପାରିଲେ, ବେଶାସନରୁ ଉଠିଲେ, କାଟୁଛନ୍ତି ସେ ଦେବ ଗୋସ୍ୱାମୀ କେତେ ସୁନ୍ଦର, କେଶ ଅବତାର ଉପରେ କାଟୁଛନ୍ତି, କୋଉଠି କୋଉଠି ସିଦ୍ଧାନ୍ତ ବିଷ୍ଣୁ ପୁରାଣରେ କୋଉଠି କ'ଣ ଅଛି, କୋଉଠି କ'ଣ, ସବୁ କୋଟି ଉପରେ କାଟୁଛନ୍ତି। ତାକୁ ସବୁ କିଏ ପଢିବ ଆଜିକାଲି? ସବୁ ସଂସ୍କୃତ ପଢିବ କିଏ ନା ବୁଝିବ କିଏ? କ'ଣ ସେ ଜାଣିବେ ନଥିବେ? ବହୁତ ଦର୍ଶନ ଜିନିଷ ସବୁ ସ୍ଥାପନ କରୁଛନ୍ତି। ଏଇ ଯେଉଁ କଥା ପଡ଼ିଛି, ଆମେ ଆମେ ନିନ୍ଦା କରିବାନି, ସେ କିନ୍ତୁ ନିନ୍ଦା କରି, ଅନ୍ୟ ଦେବାଦେବୀ ମାନେ ସେସବୁ ନିନ୍ଦା କରି, ଦେବାଦେବୀ ପୂଜକମାନେ ନିନ୍ଦା କରି। ଆଜି ଗୋଟେ କ'ଣ ପଢୁଥିଲେ, କେତେ ସୁନ୍ଦର କଥା, ତାକୁ ସବୁ ଲେଖିକି ରଖିଲେ ହବ? କ'ଣ ସମୟ ଅଛି ନା, ତାକୁ କହିଲେ ବି କିଏ ବୁଝିସାରେ, ଆଉ ଇଚ୍ଛା ବି ହଉନି, ଏତକ ସବୁ କିଏ ବୁଝିବା ପାଇଁ, ଡାଇଜେସନ କରିବା ପାଇଁ କି ଲୋକ ନା? ସେ ସିନା ପଢ଼ିଦେ ସେ ବୁଝିପାରିବେ ଫିଲୋସଫିଟାକୁ, ତୁମେ ତାଙ୍କ କୁହନ୍ତିନି ଗୋଟେ କାଲା ଆଗରେ ମୂଳା ଚୋବେଇବ, ଓଡ଼ିଆରେ ଆମେ ଶୁଣିଥିଲୁ, କାଲା ଆଗରେ ମୂଳା ଚୋବେଇବ କ'ଣ, ତାକୁ କ'ଣ ଲାଗିବ? ତୁମେ ମୂଳା ଚୋବେଇ ତାକୁ କ'ଣ ଲାଗିବ? ସେ କାଲା ଆଗରେ ମୂଳା ଚୋବେଇବା ଯା, ଆଜିକାଲି ଦର୍ଶନ କହିବା ଗୋଟେ ସେୟା, ଯିଏ ସିନା ପଢ଼ିଦିଏ ଦର୍ଶନଟା ଧରିପାରିବ, ସେ ନହେଲେ କ'ଣ ଦର୍ଶନ ଧରିପାରିବ? ଧରିପାରିବେନି, ସେ କେବେ ଧରିପାରିବେନି ଦର୍ଶନ ଗୁଡା କ'ଣ। ତେଣୁ ସେ ସବୁ ଆଉ ଆଲୋଚନା କେବଳ ନିଜର ପାଇଁ, କେତେବେଳେ ଶ୍ରଦ୍ଧା ଟିକେ କରିବାକୁ ପଡ଼େ, ଗୋଟେ ଲାଗେ ସମ୍ପ୍ରଦାୟରେ କେତେ ସୁନ୍ଦର ଶିକ୍ଷା। ଏଇ ଯେଉଁ ଅନ୍ୟ ଦେବାଦେବୀ ମାନେ ଚକ୍ରବାସୀ ଲେଖିଛନ୍ତି, ଅନ୍ୟ ଦେବାଦେବୀ ପୂଜକ ମାନଙ୍କୁ ବୈଷ୍ଣବ ନିନ୍ଦା କରିବନି, ତାର ବୈଷ୍ଣବ ଅପରାଧ ଲାଗିଯିବ, କାହିଁ ବୈଷ୍ଣବ ଅପରାଧ ଲାଗିବ? ଆମେ ଜାଣିଛେ ଯଥା ଯଥା ଅନ୍ୟ ଦେବ କରିବେ ଦର୍ଶନ, କୃଷ୍ଣ ଦାସ ବୋଲି ତାରେ କରିବେ ବନ୍ଦନ, ସମାଧାନ ଗୁଡିକ ଗୋସ୍ୱାମୀ ମାନେ ସବୁ ରଚନା କରିଦେଇ ଗଲେ, କିନ୍ତୁ ଭକ୍ତିନ ଠାକୁର ମହାପ୍ରଭୁଙ୍କର ଯେଉଁ ଅନ୍ତର୍ଭାବଟାକୁ, ଭକ୍ତିଟା ପରିପୁଷ୍ଟ ହୋଇ କେମିତି ପ୍ରେମକୁ ଯିବ, ସେ ଅନ୍ତର୍ଭାବଟାକୁ ଆଣିକି ପୁରା ରଖିଦେଲେ, ଅନ୍ତରଙ୍ଗ ଭାବନାଟାକୁ ସେ ତାଙ୍କ ବୈଷ୍ଣବ ଭଜନ ରଖିଲେ। ସେଥିପାଇଁ ତାଙ୍କୁ ସପ୍ତମ ଗୋସ୍ୱାମୀ ବୋଲି ରଚନା କଲେ ନା, ସବୁ ସମସ୍ତେ ଉପାଧି ଦେଲେ ନା, ସବୁ ସେ ସେଭେନ୍ଥ ଗୋସ୍ୱାମୀ। ଆଉ ଦର୍ଶନ ତ ବହୁତ ସମସ୍ତେ ରଚନା କରିଛନ୍ତି, ବହୁତ ବଡ଼ ବଡ଼ ଜିନିଷ ଅଛି ଯେଉଁଟାକି ଆମେ ସମାଧାନ ପାଇପାରିବାନି, ବହୁତ ଜିନିଷ ଉପରେ ବହୁତ ଜିନିଷ ଅଛି, କିନ୍ତୁ ଏସେନ୍ସ ଜିନିଷଟା ଭକ୍ତିମୟ ଠାକୁର ତାଙ୍କ ଭଜନରେ ଲେଖିଦେଇଛନ୍ତି। ଅନ୍ୟ ଦେବାଦେବୀ କେବେ ନିନ୍ଦା କରିବେନି, ତାଙ୍କ ପୂଜକୁ ବି ନିନ୍ଦା କରିବେନି, ଯଥା ଅନ୍ୟ ଦେବ କରିବେ ଦର୍ଶନ, କୃଷ୍ଣ ଦାସ ବୋଲି ତାର କରିବେ ବନ୍ଦନ। ତୁମେ ପ୍ରଣାମ କରିବ, ଆମେ କ'ଣ ଗୋଟେ ଅବହେଳା କରିଦେଉଛୁ, କ'ଣ ସେ ତାରିଣୀକି ପ୍ରଣାମ କରିବୁ, କ'ଣ ସେ ମାଙ୍କୁ ଦୁର୍ଗାଙ୍କୁ ପ୍ରଣାମ କରିବୁ, ଆଜି ଦୁର୍ଗା ପୂଜା ନା, ଯେ ମାଙ୍କର ଆମେ ସ୍ୱତନ୍ତ୍ର ପୂଜା କରିବୁନୁ, କିନ୍ତୁ ଅବମାନ ବି କରିବୁନୁ। ଯାଉଛି ଦେଖିଲେ ଦୁର୍ଗା ପୂଜା ମେଢ଼, ଆମେ ହାତ ଯୋଡ଼ିବା ପ୍ରଣାମ କରିବା। ଆମର ଉପାସକ, ଆମର ଗୋଟେ କ'ଣ ରହିଯାଇଛି, ଆମର ଉପାସକ ସହିତ ସମ୍ପର୍କ ନାହିଁ, ଆମର ଚେତନାଟା ବହୁତ କ'ଣ କହୁଛନ୍ତି, ବହୁତ ସଙ୍କୁଚିତ ହେଇଗଲାଣି। ତ ଦର୍ଶନଟାକୁ ଧରିଲେ ବି ଲୋକ ଏଇ ସେଇ ସଂସାର ବୁଦ୍ଧି ଗୁଡ଼ା ରହୁଛି, ରାଗ ଦ୍ୱେଷ, ସେ ତ ଆମ ଶିବଙ୍କୁ ମାନୁଛି, ସେ ଆମକୁ ପୂଜାକୁ, ତାକୁ ଆଜ୍ଞା ମୁଁ ଇଏ କରିବି, ମୁଁ କାଇଁ ଶିବ ମନ୍ଦିରକୁ ଯିବି, ଏ ସେଟା ସେ ଏଇଟା କ'ଣ ଭକ୍ତି? ଭକ୍ତିରେ ଦ୍ୱେଷ ନଥାଏ। ଅନ୍ୟ ଦେବାଦେବୀ ସାଧକମାନେ କୃଷ୍ଣଙ୍କୁ ନିନ୍ଦା କରେ, କାହିଁକି ଭଗବାନ ତ କହିଦିନି ଅବଜାନନ୍ତି ମାଙ୍ଗ ବୁଢ଼ା ମାନସୀ, ତ ତୁମେ କାଇଁ ମୁଣ୍ଡ ଏତେ ଖର୍ଚ୍ଚ କରୁଛ, ଭଗବାନ ତ କହିଦେଇଛି, ସେମାନେ ଜାଣିପାରିବେନି। ଆମେ ଯଦି ନିନ୍ଦା କରିବା ଆମର ବୈଷ୍ଣବ, ଆମେ ଦେବାଦେବୀଙ୍କୁ ନିନ୍ଦା କରିବା, ତାହେଲେ ଆମର କ'ଣ ଲାଗିବ, ବୈଷ୍ଣବ ଅପରାଧ ଲାଗିବ। କାରଣ ଅନ୍ୟ ଦେବାଦେବୀ ସେ ବୈଷ୍ଣବମାନଙ୍କୁ ଭଲ ପାଆନ୍ତି, ଆମେ ତାକୁ ନିନ୍ଦା କରିବା ଆମେ ଅସୁବିଧାରେ ପଡ଼ିବା। ସେ କେତେ ସୁନ୍ଦର ସୁନ୍ଦର ପଣ୍ଡିତ ଚକ୍ରବ୍ୟାସ ରଚନା କରିଛନ୍ତି, ମୁଁ ପଢ଼ୁଥିଲା ଆଗରୁ, ଆଗରୁ ସବୁ ଆଲୋଚନା ହଉଥିଲା, ଏବେ ତ ଏବେ କହିବାକୁ ଡର ବି ଲାଗୁଛି, ବୁଝିବ କିଏ ଯେମିତି କର୍ମକାଣ୍ଡ, ସେ ଭକ୍ତି ଅପେକ୍ଷା କର୍ମକାଣ୍ଡ ଅଧିକା ଦୟାଳୁ ବୋଲି କହୁଛୁ ଚକ୍ରବ୍ୟାସ, କାହିଁକି ଭକ୍ତି ସମସ୍ତେ କରିପାରିବେନି, ପୁଣି ସମସ୍ତେ କରିପାରିବେନି, ଆଉ ଯିଏ ଭକ୍ତି ପଥକୁ ଆଇଲା ସମସ୍ତେ ସମାନ ସ୍ତରରେ ଭକ୍ତି କରିପାରିବେନି, ଏଇଟା ମନେ ରଖ। ଗୋଟେ ଗୁରୁଙ୍କର 50ଟା ଚେଲା ହେଲେ ବି, ଗୁରୁ ଉତ୍ତମ ଅଧିକାରୀ ଥିଲେ ବି ଚେଲାମାନଙ୍କ ଭିତରେ ତାରତମ୍ୟ ରହିବ, ଭକ୍ତି ପୂର୍ବ ସ୍ୱୀକୃତି ହିସାବରେ। ଆଉ ଯଦି ତାର ସଂସ୍କାରଟା ଭଲ ନାହିଁ, ସେ କେବେ ପଥକୁ ତାକୁ ଗମ୍ଭୀର ଲାଗିବନି, ସେ ବଞ୍ଚି ବଞ୍ଚି ତା ଯେତିକି ଅଛି ପୂର୍ବର ସ୍ୱୀକୃତି ଅଛି, ଏବେ କିଛି କରିକି ସେ ବଞ୍ଚିଯିବ, ଖାଲି ବଞ୍ଚିଯିବ, ଗଛ କ'ଣ ବଞ୍ଚିକି ରହୁନି, ଫଳ ଫୁଲ ଦଉନି, ସେଇଭଳିଆ ପୂର୍ବ ସ୍ୱୀକୃତିଟା ବଳବାନ। ଆଉ ଆଧୁନିକ ସ୍ୱୀକୃତି କେବଳ ଗୋଟେ ଉପାୟରେ ଜଣେ ବଢ଼ିକି ପଳେଇବ, ଯଦି ମହାନ୍ତଙ୍କ ଉପରେ, ମହାନ୍ତ ଗୁରୁ ଉପରେ, ଶୁଦ୍ଧ ଭକ୍ତ ଉପରେ ପୁରା ବିଶ୍ୱାସ କରିକି ସରେଣ୍ଡର ହେଇଗଲା, କେବଳ ଗୋଟିଏ ଚାନ୍ସ, ଆଉ ଅପରାଧଟା କରିବେନି, ତାହେଲେ ସେ ଟିକେ ଭକ୍ତିଟା ଆଗେଇ ଯିବ, ନହେଲେ ହେଇପାରିବନି। କର୍ମକାଣ୍ଡକୁ ସେ ଅଧିକ ପ୍ରାଧାନ୍ୟ ଦେଇଛନ୍ତି, କାରଣ ଭକ୍ତି ସମସ୍ତେ କରିପାରିବେନି, କାହିଁ କରିପାରିବେନି, ନାଇଁ ନାଇଁ, ଭକ୍ତିସ୍ତୁ ଭଗବତ ଭକ୍ତ ସଙ୍ଗେନ ପରିଜାୟତେ ସତ୍ସଙ୍ଗ ଲଭତେ ପୁମାନ ସଞ୍ଚିତ ପୂର୍ବ ସ୍ୱୀକୃତି। କେହି ଯଦି କହିବ ଖାଲି ଆପଣ ପୂର୍ବ ସ୍ୱୀକୃତି, ଆରେ ପଢ଼ୁନା ଶ୍ଳୋକ ତୁମେ, ସଞ୍ଚିତ ପୂର୍ବ ସ୍ୱୀକୃତି, କିଦୃଶ ସ୍ୱୀକୃତି ସଞ୍ଚିତ, ସଞ୍ଚିତ ମାନେ କ'ଣ, ସଞ୍ଚିତ ହିଁ ପୂର୍ବରୁ ଯୋଉଟା ରହିଛି ସେଗୁଡ଼ା, ସେ ସ୍ୱୀକୃତି ବଳରେ ଜଣେ ଭକ୍ତ ସଙ୍ଗ ପାଇବ। ପୂର୍ବ ଜନ୍ମରେ ଯଦି ତୁମର ସ୍ୱୀକୃତିଟା ବଳବାନ ନାହିଁ, ତୁମେ ଶୁଦ୍ଧ ଭକ୍ତକୁ ପ୍ରାପ୍ତ ହେଲେ ବି ତାଙ୍କ ଉପରେ ଶ୍ରଦ୍ଧା ସ୍ଥାପନ କରିପାରିବନି, ଶ୍ରଦ୍ଧା ସ୍ଥାପନ କରିପାରିବନି। ଆମର କ'ଣ ଏସବୁ ଦେହ ଧାରଣ ଗୁଡ଼ା ବହୁତ ଅଛି, ତ ସାଂସାରିକ ଜିନିଷ ଗୁଡ଼ାକ, ସେଥିପାଇଁ ଆଚାର୍ଯ୍ୟମାନେ ଖଣ୍ଡନ କଲେ ବି, ମତ ଦେଲେ ବି ସୁନ୍ଦର ସୁନ୍ଦର ସବୁ ଖଣ୍ଡନ କରିକି ଦେହ ଧାରଣାକୁ ଭକ୍ତି ପଥରେ ଆଗେଇବା ପାଇଁ ରାସ୍ତା ଦେଲେ ବି, କାହାର ଆଜିକାଲି ସମୟ ଅଛି ଶ୍ରଦ୍ଧା କରିବା ପାଇଁ, ଚିନ୍ତନ କରିବା ପାଇଁ, ସତ୍ୱଗୁଣରେ ରହିବା ପାଇଁ, ଗୋଟେ ମନକୁ ସ୍ଥିର କରିକି ଭଗବାନଙ୍କୁ ଅନ୍ତରକୁ ନିର୍ମଳ କରିକି ପ୍ରାର୍ଥନା କରିବା ପାଇଁ, ତ ସବୁ ବହୁତ କନେକ୍ଟ। ଆମର କ'ଣ, ଆମ ଧାରଣାଟା କ'ଣ ହେଲା, ଯେମିତି ଆମେ ଏଇ ଦେବାଦେବୀ କଥା ପଡ଼ିଯାଇଛି, ଆମେ ଦେବାଦେବୀକୁ ନିନ୍ଦା କରୁଛେ, ଦେବାଦେବୀ ସାଧକକୁ ନିନ୍ଦା କରୁଛେ, କାହିଁକି ନିନ୍ଦା କରୁଛେ, ଆମର ସାଧକଙ୍କ ସହିତ କ'ଣ ହେଇଗଲା, ପଡ଼ିଲା, ସେଥିପାଇଁ ତାଙ୍କ ଦେବାଦେବୀ ଖରାପ, ଯେମିତି ଏଇଟା ସଂସାର ଧର୍ମ ହେଇଗଲା ନା, ଆମର ବୈଷ୍ଣବମାନଙ୍କ ସେ ହଉନି କି, ମୁଁ ଖୋଲି କହିଦେଉଛି, ମୁଁ ଆପଣଙ୍କୁ ଭଲ ପାଉନି ମାନେ ଆପଣଙ୍କ ଗୁରୁକୁ ବି ଭଲ ପାଇବି, ଏଇଟା ଏଇଟା ତ ବର୍ତ୍ତମାନ ଆଉ, କାରଣ ଦ୍ୱେଷଟା ଆପଣଙ୍କ ପ୍ରତି ହେଇଗଲା, ତେଣୁ ଆପଣଙ୍କର ଯାହା କନେକ୍ଟେଡ୍ ହେଇ ରହିଲା ସବୁ ଖରାପ, ଏଇଟା ଏଇଟା ହଉଛି ସବୁଠୁ ବଡ ସାଂସାରିକ ଦୋଷ, ସେଟା ଭକ୍ତି ପ୍ରଥାରେ ଗୋଟେ ଯାଦୁ, ଯେମିତି ଯାଦୁ ଜାଣିଛ ନା, ୱାରଙ୍ଗ୍ରିମ୍ ଇଂଲିଶରେ କୁହନ୍ତି, ସେ ସେ ମାଡ଼ି ମାଡ଼ିକା ଚାଲିବ। ଦେଖନ୍ତି ଆପଣ ଯାହାକୁ ଭଲ ପାଇବେନି, ମୋ ବାବୁଲାକୁ ଭଲ ପାଉନି, ତା ପୁଅ ବି ଖରାପ, ତା ଝିଅ ବି ଖରାପ, ତା ସ୍ତ୍ରୀ ବି ଖରାପ, ତା ଘର ବି ଖରାପ, ତା ଗାଁ ବି ଖରାପ, ମୋତେ ସେ ଆଉ ଯାହାକୁ ଭଲ ପାଉଥିବ ନା ତାର ସବୁ ଭଲ, ସେ ଚୋରଟା ହେଲା ବି ସେ ଭଲ, ତୁ ଭଲ ପାଇଗଲା ତମ ମନ ଆଉ। ଏ ଜଗତରେ ଏୟା, ଏ ଜଗତରେ ଏଇଟା ଏଇଟା ବୈଷ୍ଣବ ଧର୍ମର ଗୋଟେ ଯାଦୁ ଭଳିଆ ହେଇଗଲା। ଯାଦୁ ଯେମିତି ଦେଖିଲା କି ମାଡ଼ି ମାଡ଼ିକା ମାଡ଼ି ମାଡ଼ିକା ମାଡ଼ି ମାଡ଼ିକା ପଳେଇଯିବ, ତାର କିଛି ଆଉ ପାରିବନି ସେଭଳିଆ। ମୁଁ ତୁମକୁ ଭଲ ପାଉନି ମାନେ ତୁମର ଗୁରୁ ବି ଖରାପ, ତୁମର ଗୁରୁଦେବଙ୍କର ମନ୍ଦିର ବି ଖରାପ, ତୁମ ଗୁରୁଦେବ ଯାହା କହୁଛନ୍ତି ବି ଖରାପ, ସବୁ ଖରାପ, କାରଣ ମୁଁ ତୁମକୁ ଭଲ ପାଉନି। ଏ ଫିଲୋସଫିଟା ବୈଷ୍ଣବ ପାଖରେ କେବେ ଲାଗିବନି। ଆମର ମତଲବ ଆମର ଯୋଉ ଦର୍ଶନ ଗୁଡିକ ରହିଛି, ଆମର ଯୋଉ ଉଦ୍ଦେଶ୍ୟ ଗୁଡିକ ରହିଛି, ବହୁତ ପିନ୍ ପଏଣ୍ଟ। ଟିକେ ଡାଇଭର୍ଟ ହେଲା ମାନେ ତୁମେ ଅପରାଧ କରିପାରିବ। ଦେବ ଦେବ ଉପାସକ ଆମକୁ ନିନ୍ଦା କଲା ବୋଲି ଆମେ ଦେବତାଙ୍କୁ ନିନ୍ଦା କରିଦେବା ନାହିଁ। ଆଚ୍ଛା ଚକ୍ରବାଦ ଲେଖିଲେ ଦେବ ଉପାସକର ଅପରାଧ ଧରିବେ କି ଭଗବାନ? ଯେମିତି ଦୂରରୁ ଯୋଉ ମାୟାବାଦୀ କୃଷ୍ଣଙ୍କୁ ନିନ୍ଦା କଲେ, ସେ ତ କୃଷ୍ଣ ଅପରାଧୀ ହେଇଗଲେ, କୃଷ୍ଣ ତାଙ୍କ ଉପରେ ଏତେ ରାଗିବେ କି? ସେ ଦୂର ରହିଛି ନା। ଆଚ୍ଛା ଆମେ ପାଖରେ ରହିକି ଏତେ ନିନ୍ଦା କଲେ କୃଷ୍ଣ କଣ କହିବେ? ଜାଣିବା ଲୋକ ସେପାଇଁ କୁହନ୍ତିନି, ଅଜ୍ଞର ଅପରାଧକୁ ଭଗବାନ ଧରିବେନି, ବିଜ୍ଞର ଅପରାଧ ଧରି। ଦେବଦେବୀ ହେଲେ ବୈଷ୍ଣବ, ଆମେ ତାଙ୍କୁ ନିନ୍ଦା କରିବା? ସ୍ୱତନ୍ତ୍ର କଣ ଅପରାଧରେ ପଡୁଛେ କଣ? ଅନ୍ୟ ଦେବ ବ୍ରହ୍ମା ବ୍ରହ୍ମା ଶିବ ଆଦି ଦେବତା ମାନଙ୍କୁ ଭଗବାନ, ଶିବ ଶିବ ବ୍ରହ୍ମା ଦେବତା ମାନଙ୍କୁ, ଶିବ ବ୍ରହ୍ମା ବିଷ୍ଣୁ ନାହିଁ, ଶିବ ବ୍ରହ୍ମା ଦେବତା ମାନଙ୍କୁ ଭଗବାନଙ୍କର ନାମ ଭଗବାନ ହଁ ସହିତ ସମାନ ସମାନ ବା ସ୍ୱତନ୍ତ୍ର ବିଚାର କରେ, ସମାନ କରିବନି ଆଉ ସ୍ୱତନ୍ତ୍ର ବି କରିବନି। ଆମେ ଯାହାକୁ ସମାନ ନ କରୁଛୁ ତା କଣ କରିବା? ଛୋଟ କରିଦେବା, ମୁଁ ବଡ଼। ଏଇଟା ଅହମିକାର ଲାଗି ହଉଛି ନା ଆଉ ବର୍ତ୍ତମାନ ଯୋଉ ଭକ୍ତିରେ ଏଇଟା ରାଜସିକ ଅହମିକାଟା ବେଶୀ କାମ କରୁଛି। ରାଜସିକ ଅହମିକା, ରାଜସିକ ଅହମିକା ମାନେ ସାତ୍ୱିକ ଅହମିକା ବି ନାହିଁ, ରାଜସିକ ଅହମିକା ମାନେ ମୁଁ ବଡ଼, ମୋର ଗୁରୁଦେବ ବଡ଼, ଆମ ମନ୍ଦିର ବଡ଼, ଆମେ ବଡ଼, ସବୁ ବଡ଼, ଏଇଟା ରାଜସିକ ଅହମିକା, ଏଇଟା ଭକ୍ତି ନୁହେଁ। ଜଣେ ଯେତେବେଳେ ସାତ୍ୱିକ ସ୍ଥିତିରେ ରହିବ, ଶୁଦ୍ଧ ସତ୍ତ୍ୱ ସ୍ଥିତିରେ ରହିବ, ସେ କେବେ ଏଇ ଅହମିକାଟା ତା ଅନ୍ତର ଭିତରେ ଆସିବନି। ତାର ତାର ଯୋଉ ଗୁରୁଙ୍କ ପ୍ରତି ଭକ୍ତି, ସେଟା ତାର ଅନ୍ତରର ସମ୍ପତ୍ତି। ଯିଏ ତା ଯାହା ସ୍ତ୍ରୀକି ଭଲ ପାଉଛି ସେ ରାସ୍ତାଘାଟରେ ବୁଲି କହୁଛି, ଯିଏ ତା ସ୍ତ୍ରୀକି ଭଲ ପାଉଛି ସେ କେବେ ଚାହିଁବନି ମୋ ରାସ୍ତାଘାଟ ସମ୍ବାଦ କହିବି ବୋଲି, ଆରେ ସେ ମୁଁ ତାକୁ ଭଲ ପାଉଛି ନା, ଭଲ ପାଇଲେ ଲୋକଟା ଅଲଗା କେମିତି ଜାଣିବ? ତେଣୁ ଆମର କଣ, ଆମର ଏଇସବୁ ରାଜସିକ ଅହମିକା ଦେଇକି ଗତି କରିଯାଉଛି। ମୁଁ ଏଣେ ଏଣେ ପଳେଇ ଆସିଲି ଯେ ମାୟାବାଦୀ ମାନଙ୍କ ଠାରୁ, ମାୟାବାଦୀ ମାୟାବାଦୀ ମାନେ କାହିଁକି ମହାପ୍ରଭୁ ମାୟାବାଦୀ ମାନଙ୍କୁ ଏତେ ନିନ୍ଦା କଲେ? ମାୟାବାଦୀ ଭାଷ୍ୟ ଶୁଣିଲେ ହୟ ସର୍ବନାଶ, କାହିଁକି ସେମାନଙ୍କର ତିନିଟା ଜିନିଷ ହଉଛି ସବୁଠୁ ବଡ ଅସୁବିଧା। ଯେଉଁ ତିନିଟା ଜୀବ ଜିନିଷ ହଉଛି ଭଗବାନ କେବଳ ଜୀବ ପାଇଁ ହିଁ ପ୍ରକଟ କରିଛି, ଆଉ ସେଇଟାକୁ ସେମାନେ ବିରୋଧ କରୁଛନ୍ତି, ସେଥିପାଇଁ ସେମାନେ ଅପରାଧୀ। ଜୀବର କୌଣସି ନିସ୍ତାର ନାହିଁ ତିନିଟା ଜିନିଷକୁ ଛାଡ଼ିଦେଲେ, ନାମକୁ ରୂପକୁ ଆଉ ବିଗ୍ରହକୁ। ତିନିଟା ହେଲା କୃପା, କୃପା ଭଗବାନଙ୍କର, ଏବେ ଗୁରୁଦେବଙ୍କର ଅଷ୍ଟ୍ରେଲିଆ ଇଂଲିଶ ଲେକ୍ଚର ଏବେ ଛାଡ଼ୁଥିଲି ମୁଁ କ୍ଲିପ୍ କରି, କୃପା ଲୀଳା ଭଗବାନଙ୍କର ଯଦି ପ୍ରଥମେ କିଛି ଲୀଳା ଥାଏ ବିଗ୍ରହ ରୂପରେ, ଜୀବଟା କଣ କାହା କୃଷ୍ଣଙ୍କୁ ଜାଣିବ କେମିତି? ସେ କେମିତି ଆଜି ଭକ୍ତି କରିବ? ଭଗବାନ ବି ମନା କରିଦେଲେ କଣ? ଯୋଗ ଯୋଗ ଜ୍ଞାନ କରିକି ଆମେ ଭଗବାନ ପାଇପାରିବେ? ଭଗବାନ କଣ କହିଦେଲେ? କ୍ଲେଶୋଧିକ ସ୍ତ୍ରସ୍ତେଷାମ ଅବ୍ୟକ୍ତ ଆସକ୍ତ ଚେତସାମ, ଭଗବାନ ନିଜ ମୁଖରେ କହୁଛନ୍ତି, ଭଗବାନ କାଟୁଇ ନାହାନ୍ତି, ତାଙ୍କ ସ୍ୱରୂପଟା କେମିତି କାଟିଦେବେ? ଏ ଯେ ବ୍ରହ୍ମ ବ୍ରହ୍ମବାଦୀ ମାନେ ନିରାକାରକୁ ଚିନ୍ତା, ନିରାକାର ଭଗବାନଙ୍କର ଗୋଟେ ନିରାକାରବାଦୀ ମାନେ ସିଏ ଅଲଗା, ଏ ମାୟାବାଦୀ ମାନେ ଅଲଗା। ନିରାକାରବାଦୀ ମାନେ ଭଗବାନଙ୍କର ସ୍ୱରୂପଟାକୁ ନିରାକାର ବୋଲି ବ୍ରହ୍ମ ବୋଲି ଚିନ୍ତା କରନ୍ତି, ମାୟାବାଦୀ ମାନେ କଣ ଏମାନେ ବିରୋଧ କରନ୍ତି ଭଗବାନ। କଣ ବିରୋଧ କରନ୍ତି? ଯେଉଁଟା ଭଗବାନ କୃପା କରିକି ଜୀବକୁ ଉଦ୍ଧାର କରିବା ପାଇଁ ଯୋଉ ତିନିଟାକୁ ପ୍ରକାଶ କରିଛନ୍ତି ତାଙ୍କୁ ବିରୋଧ କରେ, ସେଇଟାକୁ ବିରୋଧ କର। କଣ କଣ ନା? ଭଗବାନଙ୍କର ନାମ, ଭଗବାନଙ୍କ ରୂପ, ନାମ କଣ ମନେ କରନ୍ତି? କାଳ୍ପନିକ, ଏଇଟା କଳ୍ପନା, ହରେ କୃଷ୍ଣ ହରେ କୃଷ୍ଣ, କଣ ନାମଟା କଲେ କଣ ହବ? ଯେତେବେଳେ ସେ ବିଗ୍ରହଙ୍କୁ ମାନୁନାହାନ୍ତି, ବିଗ୍ରହ କଣ କୁହନ୍ତି, ମାୟାବଦନ ବିଗ୍ରହ କଣ କରିବେ? ସେଇଟା ଗୋଟେ ଆସିଥିଲା ସେମିତି କେତେ ଦିନ ତଳେ, ସେ ଆଇଲା ମୁଁ ଆଜ୍ଞା ଗିର ଗାଈ ଦେଖିବାକୁ ଆସିଛି, ତା ସାଙ୍ଗଟା ଆସିଥିଲା, ସେ କୋଉଠୁ ସେ ତନପୁର ଆଡୁ ଆସିଥିଲା, ଆଉ ସେ ଆସିଛି, ତା ଦି ଜଣ ଆସିଛନ୍ତି। ମୁଁ କହିଲି ଆଜ୍ଞା ଯାଆନ୍ତୁ ମନ୍ଦିର ଟିକେ ଦର୍ଶନ କରିବେ। ତା'ପରେ ଜଣେ ଆଇଲା, ଆଉ ଜଣେ ଆଇଲାନି, ଆସିଲାନି କାହିଁ, ପଟକିନା ଆଗକୁ ଚାଲିଗଲି, କାଢି ଆଗରେ ଦେଖିଲି ଲେଖା ହେଇଛି ୱଙ୍ଗ ଶାନ୍ତି। ମୁଁ ନା ଇଏ ଶାନ୍ତି ବାଲା, ଆଉ ଦେଖ କେତେ ଅପରାଧୀ, ସେ ଭଗବାନ ମନ୍ଦିରକୁ ଆସିଛି, ଗାଈକି ଦେଖିବା ନେଇକି ଆସିଛି, ଆଉ ଏଠି ଆଇଲା। ତାକୁ ମୁଁ କହୁଛି ଆଜ୍ଞା ଯାଆନ୍ତୁ ମନ୍ଦିରଟି ଦର୍ଶନ କରିକି ଆସିବେ, ଆସିଲାନି ଯିବନି, ସେ ଯିବ, ସେ ଯିବ ଧର୍ମ କରିବ, ଅପରାଧୀ ଗୁଡ଼ା ଭଗବାନଙ୍କର ବିଗ୍ରହକୁ ସେମାନେ, ଏଠି କ'ଣ ଅଛନ୍ତି, କ'ଣ ଦରକାର, ବିଗ୍ରହକୁ ସେମାନେ ମାନିବେ, ଆଉ ନାମକୁ ମାନି, ଯୋଉଟା ତିନିଟା ଭଗବାନଙ୍କର କରୁଣା, ନାମ ରୂପ ବିଗ୍ରହ, ରୂପ ଭଗବାନ ଯୋଉ ସୁନ୍ଦର ରୂପ ପ୍ରକାଶ କରିଛନ୍ତି, ତାଙ୍କର ଯୋଉ ରୂପ ଇଏ ଟୋଟାଲ ସେ ମାନନ୍ତି ଭଗବାନଙ୍କର, ତାହେଲେ ସ୍ୱରୂପଟାକୁ ସେମାନେ ମାନନ୍ତି ନାହାନ୍ତି, ଏଇଟା ମାୟା ବୋଲି ମାନୁଛନ୍ତି। ତେଣୁ ନାମଟା ତାଙ୍କ ପାଇଁ ମାୟା, ବିଗ୍ରହଟା ତାଙ୍କ ପାଇଁ ମାୟା, ଭଗବାନଙ୍କ ରୂପଟା ତାଙ୍କ ପାଇଁ ମାୟା, ମାୟାବାଦୀ ଏମାନେ ହେଲେ, ଏବଂ ମାୟାବାଦୀକୁ ସେମାନେ ଆଶ୍ରୟ କରିଛନ୍ତି। ଆଉ ସେଟାକୁ ଶିବଜୀ, ଭଗବାନ ଶିବଜୀଙ୍କୁ ପଠେଇଲେ ସେଥିପାଇଁ, ମାୟାବାଦ ଅସଶାସ୍ତ୍ରମ, ତୁମେ ଯାଅ କଳିଯୁଗରେ ଏଇଟା ପ୍ରଚାର କର, ଲୋକଙ୍କୁ ମୋହିତ କର। ଭଗବାନଙ୍କ ହାତରେ ହାତ ଅଛି, ଶିବଜୀ ନିଜେ ଶଙ୍କର, ଶଙ୍କରାଚାର୍ଯ୍ୟ ନିଜେ ଶଙ୍କର, ଶଙ୍କର ସ୍ୱୟଂ, କଳିଯୁଗ ଲୋକଙ୍କୁ ମୋହିତ କର, ଯାଅ। ସେ ଆସିକି ଶଙ୍କରାଚାର୍ଯ୍ୟ ଆସିକି, କାରଣ ବୁଦ୍ଧଙ୍କ ପରେ ଶଙ୍କର ଆସିଲେ ନା, ବୁଦ୍ଧଙ୍କ ପରେ ଆସିଲେ ନା, ବୁଦ୍ଧଙ୍କ ପରେ ଆସିଲେ, ବୁଦ୍ଧଙ୍କ ପୂର୍ବରୁ କିଏ ଥିଲେ, ବେଦବେଦ ବ୍ରାହ୍ମଣମାନେ, ମାନେ କେତେ ସୁନ୍ଦର ଭାବରେ ଭଗବାନଙ୍କର ବ୍ୟବସ୍ଥା। ସେଥିପାଇଁ ମାୟାବାଦ ଯୋଉ ଶାରୀରିକ ଭାଷ୍ୟକୁ ସେ ଇଏ ପ୍ରକାଶ କଲେ ବି ଆମେ ଶଙ୍କରାଚାର୍ଯ୍ୟଙ୍କୁ ନିନ୍ଦା କରିବୁ, କାହିଁକି ସେ କାହାକୁ, ସେ କିଏ, ଶିବ, ସେ ଗୋଟେ ସାହାଯ୍ୟ କରିଦେଇଗଲେ, ଗୋଟେ କାର୍ଯ୍ୟ କରିଦେଇଗଲେ, କ'ଣ କାର୍ଯ୍ୟ କରିଦେଇଗଲେ, ଆଗରୁ ବେଦରେ କାରଣ କିଛି ଧାରଣା ତୁମର ରହିବା ଦରକାର, କାରଣ ପ୍ରଚାର ଭିତରେ ଯାଉଛନ୍ତି ସବୁବେଳେ କ'ଣ କରୁଛନ୍ତି ନା, ନିନ୍ଦା କରିଦେଉଛନ୍ତି, ନିନ୍ଦା ଆମେ କରିବା, କାହାକୁ ନିନ୍ଦା କରିବା ଦରକାର, କାହାକୁ ନିନ୍ଦା ଦରକାର ନାହିଁ, ନିନ୍ଦା ଆମର କାରଣ କରିବା ବି ଦରକାର ନାହିଁ, କାରଣ ସେ ତ ଅଜ୍ଞ। ବୁଦ୍ଧଙ୍କର କଣ ତାଙ୍କ ପ୍ରାର୍ଥନା, ନିନ୍ଦସି ଯଜ୍ଞ ବିଦେହ ସ୍ମୃତି ଜାତମ ସଦୟ ହୃଦୟ ଦର୍ଶିତ ପଶୁ ଘାତ। ବୁଦ୍ଧଙ୍କର ସ୍ୱରଟା ଏତେ ସୁନ୍ଦର ରୂପ ହେଇ ଯୋଉ ଯାଇଥିଲି, ଗୋଟେ ସେ ଫଟୋଟା ମୁଁ ଆଣିପାରିଲି ନା, ହେଲା ତ ମୋବାଇଲ ଫୋବାଇଲ ମୋ ନଥିଲା, ପାରାଦୀପର ସେ ଗୋଟେ ହଲ୍ରେ ହରେକୃଷ୍ଣ ଉତ୍ସବ ହଉଥିଲା, ଗୋଟେ ହଲ୍ରେ ରହିଥିଲୁ ବହୁତ ଦିନ ହେଲାଣି, ସେଇଟା ଗୋଟେ ବଡ଼ କମ୍ୟୁନିଟି ହଲ୍ ବୋଧେ, ସେଠି ବୁଦ୍ଧ ମୂର୍ତ୍ତି ରଖା ହେଇଛନ୍ତି। ଓହ, ମୁଁ ଖାଲି ତିନି ଦିନ ଖାଲି ତାଙ୍କୁ ଦେଖିଲି, ଏତେ ଶାନ୍ତ, ସେ ବୁଦ୍ଧଙ୍କର ଯେଉଁଠି ଦେଖିଲେ ବୁଦ୍ଧ ମୂର୍ତ୍ତି ବହୁତ ଶାନ୍ତ, ବହୁତ, କାରଣ ସେ ତାତ୍କାଳିକ ଅବତାର ଆସିଛନ୍ତି, କାହିଁକି ଭଗବାନ କୃଷ୍ଣଙ୍କର ପ୍ରେରଣାରେ ଆସିଛନ୍ତି। ବେଦକୁ ବ୍ରାହ୍ମଣମାନେ କ'ଣ କଲେ, ଏ ସକାମ କର୍ମକୁ ଏତେ, ବେଦର ସକାମ କର୍ମ ପାଠଟାକୁ ଏତେ ସେ ମାନେ ପ୍ରୋମିନେଟ୍ କରିଦେଲେ, ବଢ଼େଇ ଦେଲେ, ଏତେ ପ୍ରଚାରିତ କରିଦେଲେ, ଲୋକମାନଙ୍କ ହୃଦୟରେ ସବୁବେଳେ କାମନା ବଢ଼ିଲା, କ'ଣ ଏଇ ଯଜ୍ଞ କଲେ ପୁଅ ମିଳିବ, ଏଇ ଯଜ୍ଞ କଲେ ଧନ ମିଳିବ, ଏଇ ଯଜ୍ଞ କଲେ ସ୍ୱର୍ଗକୁ ଯିବ, ଏଇ ଯଜ୍ଞ କଲେ ଏଇଟା ମିଳିବ, ତେଣୁ ଲୋକମାନେ କ'ଣ କଲେ, ଦର୍ଶିତ ପଶୁ ଘାତମ, ପଶୁ ଗୁଡ଼ା ସବୁ ମାରିଲେ, ସଦୟ ହୃଦୟ ଦର୍ଶିତ ପଶୁ ଘାତମ, ସେଥିରେ ବୁଦ୍ଧଙ୍କର କ'ଣ, ଅହିଂସା ପରମ ଧର୍ମ, ପରମ ଧର୍ମ ବୋଲି କହିଲେ, ଆସି ପୁରା ଶାନ୍ତରେ ବସିଥିବେ, ଦେଖି କେତେ ସୁନ୍ଦର ପୁରା ମୂର୍ତ୍ତି ବୁଦ୍ଧ ଦେବଙ୍କର, ଭଗବାନଙ୍କର ତାର ଅଂଶ ଅବତାର ସବୁ। ବୁଦ୍ଧଦେବ କଣ କଲେ ନା, ଦେଖିଲେ ବେଦ ନାଁରେ ବ୍ରାହ୍ମଣ ମାନେ କଣ କରୁଛନ୍ତି, ପଶୁବଦ୍ଧ କରୁଛନ୍ତି। ଆଚ୍ଛା, ଜୀବ ଯୋଉ ସକାମ ଗୋଟେ ପଶୁକୁ ମାରିକି, ଯେମିତି ନାରଦ ମାନେ ଆସି କହିଲେ ନା ପ୍ରାଚୀନ ବହିରିକି, ଆରେ ତୁ କଣ କରୁଛୁ, ଯେଉଁ ପଶୁମାନଙ୍କୁ ତୁ ବଦ୍ଧ କରିଛୁ ସେ ପଶୁମାନେ ତ ଅପେକ୍ଷା କରୁଛି ତତେ ବି ମାରିବେ, ତୁମେ ନିଜର ସ୍ୱାର୍ଥ ପାଇଁ ଗୋଟେ ସରଳ ଜୀବ ଗୁଡାକ ଆଗ ସବୁ ବଳି ପକାନ୍ତିନି, ବଳି ପକାନ୍ତି ନା, ବଳି ପ୍ରଥା ଅଛି ନା, ସବୁ ମାନସିକ, ଏବେ ତ ସବୁ ସରକାର ବନ୍ଦ କରିଦେଲା ନା, ଆଗରୁ ସବୁ ମୁଁ ଛୋଟ ପିଲାବେଳେ ଜାଣିଛି ମୁଢ ସବୁ ପକା, ଏ ଯୋଉ ବୁଦା ବୋଲି କୁହନ୍ତିନି, ତାକୁ ନେଇଛି ତା ବେକୁ କଟା ହବ, ସ୍ୱାର୍ଥ ଭାସ୍ତ ହଜାର ହଜାର ଲୋକ କଣ ମାଙ୍କ ଦର ବଳି ପଡ଼ିଗଲେ। ଆରେ ତୁମେ ତୁମ ସ୍ୱାର୍ଥ ପାଇଁ ତୁମେ କହୁଥିଲ ମୋ ପୁଅଟା ଚାକିରି କର, ତୁମେ ଚାକିରି ପାଇଁ ଗୋଟେ ଜୀବନ ଦେଲ। ସେ ନିନ୍ଦସୀ ଯଜ୍ଞ ବିଦେହ ବିଦେହ ଶ୍ରୁତି ଜାତମ, ବେଦକୁ ଆସିକି ନିନ୍ଦା କଲେ ବେଦକୀମାନେ, ବେଦ କିଛି ବସ୍ତୁ ନାହିଁ। ଆଉ ସେ ତାଙ୍କୁ ଜୟଦେବ ଭଗବାନ ବୋଲି କହୁଛନ୍ତି। କେଶବ ଧୃତ ବୁଦ୍ଧ ଶରୀର, କେଶବ ଧୃତ ବୁଦ୍ଧ ଶରୀର, ବେଦ କେମିତି ନିନ୍ଦା କଲେ? ସେଇ ସମୟରେ ବେଦ ନିନ୍ଦାଟା ଆବଶ୍ୟକ ଅଛି, ବେଦ କି ମାନିବା ଦରକାର ନାହିଁ। କାରଣ ବେଦଟାକୁ ନିନ୍ଦା କରିଦେଲେ ଲୋକ ଆଉ ବେଦକୁ ଫଲୋ କରିବେନି, ତେଣୁ ବେଦଟାକୁ କଣ ମନେ କରିବେ? ବେଦରେ ଯାହା ଅଛି ସେଟା ସବୁ କଳ୍ପନା। ସେଥିପାଇଁ ବୁଦ୍ଧଦେବ ଆସିକରି ନିନ୍ଦା କଲେ। କିନ୍ତୁ ବୁଦ୍ଧଙ୍କ ପରେ ଶଙ୍କର ଆସିଲେ, ଯେତେବେଳେ ବେଦଟାକୁ ଉଡେଇ ଦେଲେ ତାହେଲେ ସଂସାର ରହିବ କେମିତି? ବେଦ ହଉଛି ଏକମାତ୍ର ପ୍ରମାଣ ନା, ବେଦ ନ ରହିଲା ସବୁ ଅନାର୍ଯ୍ୟ ହେଇଯିବେ, ଧର୍ମ କିଛି ରହିବନି, ଦେବତା ରହିବେ କି? ବେଦ ନ ରହିଲେ ଦେବତା କେମିତି ରହିବ, ଭଗବାନ କେମିତି ରହିବେ? ତେଣୁ ଶଙ୍କରାଚାର୍ଯ୍ୟ ଆସିଲେ, ତେଣୁ ବୁଦ୍ଧଦେବ ଫାଉଣ୍ଡେସନଟା ପକେଇଲେ, ବେଦଟାକୁ ନିନ୍ଦା କରିଦେଲେ। ସେ ଫାଉଣ୍ଡେସନ ତାଙ୍କ ପରେ ଆଉ ଟିକେ ତୋଳିଲେ କିଏ? ଶଙ୍କରାଚାର୍ଯ୍ୟ। ଶଙ୍କରାଚାର୍ଯ୍ୟଙ୍କର ଫାଉଣ୍ଡେସନ, ସେ କଣ ଫାଉଣ୍ଡେସନ କଲେ ଶଙ୍କରାଚାର୍ଯ୍ୟ? ସେ ଯୋଉ ବେଦକୁ ମାନୁନଥିଲେ, ଇଏ ଆସି କଣ କହିଲେ? ବେଦର ପ୍ରତିଷ୍ଠା କରିବେ। ସେ କହିଲେ ନା, ଏ ଯୋଉ ବ୍ରହ୍ମ ଜଗତ ସତ୍ୟ, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଆଗେ ବ୍ରହ୍ମଟାକୁ ସତ୍ୟ ବୋଲି ପ୍ରତିଷ୍ଠା କରିବାକୁ ପଡିବ ନା ତାଙ୍କୁ? ବ୍ରହ୍ମ ସତ୍ୟ, ତେଣୁ ସେଟା ଯେତେବେଳେ ବେଦ ଉଡିଗଲେ ଆଉ ସେ ଲୋକ ଆଉ କଣ ହେଇଯିବ? ନାସ୍ତିକ ହେଇଯିବେ ନା? ବେଦ ନା ମାନିଆ ବୋଧ ହୋଇଲ ନାସ୍ତିକ। ଏବେ ବୁଦ୍ଧିଷ୍ଟ ମାନେ ବେଦକୁ ମାନନ୍ତିନି, ସେଟା ସେଇ ସମୟରେ ଏଟା ଦରକାର ଥିଲା। ତାପରେ ଶଙ୍କରାଚାର୍ଯ୍ୟ ଆସିଲେ, ଆଉ ଶଙ୍କରାଚାର୍ଯ୍ୟ ଲାଷ୍ଟ ଯୋଉ ରହିଲା ମହମୁଦଗର, ଶେଷରେ କହିଦେଇଗଲେ ନା, ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ ମତେ। ସେ କେମିତି ଏଟା କହିବେନି? ସେ ଆସି ଏଇ ବ୍ରହ୍ମଙ୍କୁ ସ୍ଥାପନ କଲେ, ବ୍ରହ୍ମରେ ଜଗତ ଆସିଛି, ବ୍ରହ୍ମ କିଭଳି ସବୁ, ସେ ତାଙ୍କର ବହୁତ ବଡ଼ ଫିଲୋସଫି ତାଙ୍କର ସବୁ ରହିଛି, ସେ ଦର୍ଶନ ସବୁ ରହିଛି। ତେଣୁ କିଛି ନହେଲେ ଆଗେ ବେଦରା ଯୋଉ ଲୋକ ମାନୁନଥିଲେ, ବର୍ତ୍ତମାନ ବ୍ରହ୍ମଙ୍କୁ ମାନିଲେ, ତେଣୁ ବ୍ରହ୍ମଙ୍କୁ ଯେତେବେଳେ ବିଶ୍ୱାସ କରିବେ, ବାଧ୍ୟ ହେଇ କଣ କରିବେ? ବେଦକୁ ମାନିବେ। ବ୍ରହ୍ମଙ୍କୁ ତୁମେ ଯେତେବେଳେ ଖୋଜିବ, ବ୍ରହ୍ମ କିଏ, କେମିତି କଣ ଆସିଛନ୍ତି, ସେଇଟା ତୁମେ ଋଗବେଦକୁ ଯିବ, ସାମବେଦକୁ ଯିବ, ଏଇ ଛାନ୍ଦଙ୍କ ଉପନିଷଦକୁ ଯିବ, ଏଇଟାକୁ ଯିବ, ବେଦଟା ଉଡିଯିବ, ପୁରାଣ ଉଡିଯିବ। ଜୀବର କୃପାଏ କହିଲ କୃଷ୍ଣ ବେଦ ପୁରାଣ, କଣ ମାୟାମୁଗ୍ଧ ଜୀବରେ ନାହିଁ ସତ କୃଷ୍ଣ ଜ୍ଞାନ। ମାୟାମୁଗ୍ଧ ଜୀବ ଜ୍ଞାନ ନାହିଁ ନା, ତା ପାଇଁ ବେଦ ପୁରାଣ କରାହେଇଛି। ଇଏ ଆସିକି ବେଦକୁ କାଟିଦେଲେ କାହିଁକି? ତାତ୍କାଳିକ ଆବଶ୍ୟକ ଥିଲା, କିଏ ବୁଦ୍ଧଦେବ ନିନ୍ଦା କଲେ ବେଦକୁ, ଇଏ ଆସିଲେ ବ୍ରହ୍ମଙ୍କୁ ସ୍ଥାପନ କଲେ। ତାପରେ ପରେ ନେକ୍ସଟ ସବୁ ଆଚାର୍ଯ୍ୟମାନେ ସବୁ ଆସିଲେ। ଯଦି ବ୍ରହ୍ମଟା ପ୍ରତିଷ୍ଠା ନ ହେଇପାରିଥାନ୍ତା, ତାହେଲେ ମାଧବାଚାର୍ଯ୍ୟ ରାମାନାଚାର୍ଯ୍ୟ ଭାରତବର୍ଷରେ ଯେଉଁ ସବୁ ପ୍ରଚାର ହେଲା କେମିତି ହେଇଥାନ୍ତା? ତେଣୁ ସମସ୍ତଙ୍କର ଅବଦାନ ରହିଛି। ଆଉ ଇ କେହି ଗୋଟେ ମାନବ ଲୀଳା ସମ୍ପ୍ରଦାୟ ସିନା ଆମେ ଝଗଡ଼ା ଝଗଡ଼ି ଲାଗୁଛେ, ଜଗତର ପ୍ରତ୍ୟେକ ଜୀବର ପ୍ରତ୍ୟେକ ଦେବାଦେବୀ ଭକ୍ତ ଅଛନ୍ତି। ଆଚ୍ଛା, କିଏ ରାମ ଭକ୍ତ ଅଛନ୍ତି, କିଏ କୃଷ୍ଣ ଭକ୍ତ ଅଛନ୍ତି, କିଏ ବ୍ରହ୍ମା ଭକ୍ତ, ନୃସିଂହ, ସମସ୍ତେ ଅଛନ୍ତି ନା? ସୋ ନିଷ୍ଠା, ତାଙ୍କ ନିଷ୍ଠା, ତାଙ୍କର ସ୍ଥିତି ହିସାବରେ ଭଗବାନ ସବୁ ପ୍ରଭୁଙ୍କ ଇଚ୍ଛାରେ ସବୁ ସମ୍ପ୍ରଦାୟଟା ସୃଷ୍ଟି ହେଇଛି ନା, ଭଗବାନଙ୍କ ଇଚ୍ଛାରେ ସବୁ ସମ୍ପ୍ରଦାୟ ସୃଷ୍ଟି ହେଇଛନ୍ତି, ଆଚାର୍ଯ୍ୟମାନେ ସବୁ ଆସିଛନ୍ତି। କିନ୍ତୁ ଅଲ୍ଟିମେଟ୍ ଜିନିଷଟା ଯୋଉଟା, ସେଟା ସମ୍ପ୍ରଦାୟମାନଙ୍କ ଭିତରେ ନାହିଁ। ଅଲ୍ଟିମେଟ୍ ଜିନିଷ ଯୋଉଟା ଆମେ ଯୋଉ ଯାହାକୁ ଫଲୋ କରୁଛେ, ଅତି ବେଶୀରେ ସମ୍ପ୍ରଦାୟର ଲାଷ୍ଟ ଜିନିଷ ଗୁଡା ଥିଲା ମୁକ୍ତି, ପାଞ୍ଚଟା ମୁକ୍ତି। ତା ଭିତରେ ମ୍ୟାକ୍ସିମମ୍ ସମସ୍ତେ ଯାଆନ୍ତି ସାଜୁ ଯେ ମୁକ୍ତି, ନହେଲେ ମୁକ୍ତି ତ ସବୁ ଚାହାନ୍ତି, ଆଉ ଭଗବାନ ସାଙ୍ଗେ ମିଶିଯିବା ଆଉ। କିନ୍ତୁ ଏଇ ଯୋଉ ଚୈତନ୍ୟ ମହାପ୍ରଭୁ ଆସିକି ଯୋଉ ଶିଖେଇଲେ ଆମକୁ ବିଶୁଦ୍ଧ ପ୍ରେମ, ଏଟା ଭାଗବତରେ ଥିଲେ। ସେମାନେ ଭାଗବତ ସବୁ ମାଧବାଚାର୍ଯ୍ୟ ଭାଗବତ ଭାଷା ଲେଖିନାହାନ୍ତି, ଅଛି ମାଧବାଚାର୍ଯ୍ୟ ଲେଖିଛନ୍ତି, ରାମାନାଚାର୍ଯ୍ୟ ସମସ୍ତଙ୍କର କମେଣ୍ଟ୍ରି ଅଛି, ରାମାନାଚାର୍ଯ୍ୟ କମେଣ୍ଟ୍ରି ଅଛି, ସବୁ ଅଛି। କିନ୍ତୁ ସେମାନଙ୍କ ସମ୍ପ୍ରଦାୟରେ କଣ କଣ ଦୋଷ ରହିଛି, ସେମାନେ କେଉଁ କେଉଁ ଜିନିଷ, କାରଣ ଦୋଷ ତ ଆମେ ତାଙ୍କୁ କହିପାରିବାନି, ତାତ୍କାଳିକ ଅବସ୍ଥାରେ ସେଇ ସେଇ ଭକ୍ତମାନଙ୍କୁ ସେଇ ସମ୍ପ୍ରଦାୟ ରଖିକି ତାଙ୍କୁ ତାଙ୍କର ସ୍ଥିତିକି ହିସାବରେ ତାଙ୍କୁ ସେ ଜିନିଷ ପ୍ରାପ୍ତି ହବ, ଯେମିତି ମାଧବଜାତି ସମ୍ପ୍ରଦାୟ ତାଙ୍କର ବାତ୍ସଲ୍ୟରସ ହେଲା ମୁଖ୍ୟ, ନା ବାତ୍ସଲ୍ୟରସ ବାଲଗୋପାଳ ସେମାନେ ରାଧାକୃଷ୍ଣ ପୂଜା କରନ୍ତି, ରାମାନୁଜ ସମ୍ପ୍ରଦାୟରେ ବା ଯୋଉ ନିମକ ସମ୍ପ୍ରଦାୟରେ ସେମାନେ ରାଧାକୃଷ୍ଣ ପୂଜା କରିବେ, ଲକ୍ଷ୍ମୀ ନାରାୟଣ ସ୍ୱରୂପରେ ସେମାନେ ପରକୀୟାକୁ ମାନିବେନି, ପରକୀୟା ମାନେ ସୁକିଆ ରାଧାକୃଷ୍ଣ ଶକ୍ତି ଶକ୍ତିମାନ ଏ ରାଧାରାଣୀ ଯୋଉ ବିବାହ ହେଇଛନ୍ତି ଏସବୁ ଜିନିଷ ପରକୀୟା ଜିନିଷ ସେ ମାନିବେ, ସେଟା ସେ ମାନନ୍ତିନି, ପରକୀୟଟାକୁ ସେ ବ୍ୟଭିଚାର ଦୋଷ ଦେଖନ୍ତି, ଏଟା ଭଗବାନ ଏଟା କରନ୍ତିନି, ଏଟା ସେ ନୁହେଁ, ତେଣୁ ଲକ୍ଷ୍ମୀନାରାୟଣ ସ୍ୱରୂପ ସେମାନେ ପୂଜା କରନ୍ତି। ଏ ଯୋଉ ଆମର ଯୋଉ ସମ୍ପ୍ରଦାୟ ରହିଲା କେଉଁ ସମ୍ପ୍ରଦାୟ, ବ୍ରହ୍ମ ମାଧ୍ୟ ଗୋଟେ ସମ୍ପ୍ରଦାୟ, ମହାପ୍ରଭୁ କୌଣସି ସମ୍ପ୍ରଦାୟରେ ଭଗବାନ ହେଲେ ବି ସେ କୌଣସି ସମ୍ପ୍ରଦାୟ ହିସାବରେ ନ ଆସିବେ, ତାହେଲେ ସମ୍ପ୍ରଦାୟର ଯୋଉ ଭାଗବତର ସିଦ୍ଧାନ୍ତ ହିସାବରେ ଭଗବାନ କଣ କହିଲେ, ତତ୍ପାଦ ପୋତେନ ମହତ୍କୃତେନ, ଭଗବାନ ସବୁବେଳେ ଏ ସମ୍ପ୍ରଦାୟ ମାଧ୍ୟମରେ ଗୋଟେ ପୋତ ରଖିଦିଅନ୍ତି, ପୋତ ମାନେ କଣ ନୌକା, ଭଗବାନ ଯଦି ସମ୍ପ୍ରଦାୟକୁ ନ ମାନିବେ ତାହେଲେ ଲୋକମାନେ ସମ୍ପ୍ରଦାୟ ଫଲୋ କରିବେ କଣ, ତେଣୁ ମହାପ୍ରଭୁ ଚାରି ସମ୍ପ୍ରଦାୟ ଭିତରେ ଗୋଟିଏ ସମ୍ପ୍ରଦାୟ ଦେଖିଲେ, କେଉଁ ସମ୍ପ୍ରଦାୟ ମାଧବଚାରୀ ସମ୍ପ୍ରଦାୟ, ମହାପ୍ରଭୁ ତାଙ୍କୁ ଭଲ ପାଇଲେ କହିଲେ ତୁମ ସମ୍ପ୍ରଦାୟର ଗୋଟିଏ ଜିନିଷ ଭଲ ଅଛି, ଏଇଠି ମାୟାବାଦୀମାନଙ୍କୁ କାଟିଦେଲେ, କଣ ତୁମ ସମ୍ପ୍ରଦାୟରେ ଭଲ ଅଛି ନା ବିଗ୍ରହଙ୍କୁ ତୁମେ ସତ୍ୟ ବୋଲି ମାନୁଛ, ମହାପ୍ରଭୁ ଖୁସି ହେଇଗଲେ, ସେ ଭଗବାନ ନା ଜାଣିଛନ୍ତି ନା ନାମରୂପ ବିଗ୍ରହକୁ ଯେ ମାନୁନାହାନ୍ତି ଆଉ ମାୟାବାଦୀ ଗୁଡ଼ାକ, ମାୟାବାଦୀ ମାନେ ସ୍କଲାର ନାହାନ୍ତି, ବହୁତ ଏ ଭାଗବତ ପ୍ରବଚନ ଦେବେ, ଗୀତା ପ୍ରବଚନ ଦେବେ, ସବୁ ଜିନିଷ କହିଦେବେ, କିନ୍ତୁ ତିନିଟା ଜିନିଷ କେବେ କହିବେନି, ସବୁ ପରମ୍ପରାକୁ ଧ୍ୟାନ କର, ପରମାତ୍ମା ଅଛନ୍ତି, ପରମେଶ୍ୱର ଅଛନ୍ତି, ସେମାନେ ମାୟାବାଦୀ ମାୟାବାଦୀ ଟଚ୍ ଅଛି ନା, ଆଉ ଏ ଯୋଉ ଆମର ଯୋଉ ବଡ ବଡ ବହି ସବୁ ଯୋଉ ଗୀତା ପ୍ରେସ୍ର ଯୋଉ ବଡ ବଡ ସବୁ ବହି ଅଛି, ଯୋଉ ବଡ ବଡ ସବୁ ବହି ସବୁ ଯୋଉ ଗୀତାର ସିଏ ଅଛି ସବୁ ଲେଖିଛନ୍ତି, ମୁଁ ତାକୁ ପଢିଛି, ଏବେ ପଢିବାକୁ ସମୟ ମୁଁ ଆଗରୁ ସବୁ ପଢୁଥିଲି, ସବୁ ଟଚ୍ କରିଛି ଇଣ୍ଡାଇରେକ୍ଟ ଟାଣି ଟୁଣିକି ନେଇକି ସେ ସବୁ ପୁରେଇଦେବେ, ସେଠି ସବୁ ନିର୍ବିଶେଷ ନିରାକାର, ସେଠି ଭକ୍ତି କର ଏହା କର ଅନୁବାଦ ଠିକ ଥିବ, ଭାଷ୍ୟଟାକୁ ସେ ମୋଡ଼ିକି ନେଇକି ବୁଲେଇଦେବେ, ଏତେ ମନା କରାଯାଏ ମାୟାବାଦୀ ଭାଷ୍ୟ କାହିଁ ଲେଖା ହେଲା, ମାୟାବାଦୀ ଭାଷ୍ୟ ଶୁଣିଲେ ହଏ ସର୍ବନାଶ, ତାଙ୍କ ଭାଷ୍ୟଟା ସବୁବେଳେ ଟଚ୍ କରୁଥିବ କୋଉଟାକୁ, ଏଇ ତିନିଟା ଜିନିଷ ଉପରେ ଆଟାକ୍ ହଉଛି, ଯେଉଁଟା ଭଗବାନ ପ୍ରତିଷ୍ଠା କରିବା ପାଇଁ ଜଗତରେ ଚାହୁଁଛନ୍ତି, କେଉଁଟା ନାମ ରୂପ ବିଗ୍ରହ ସବୁବେଳେ ଆଟାକ୍ କରି, ମାନେ ଏକ୍ସପ୍ଲାନେସନ ବହୁତ ଠିକ ଥିବ, ବହୁତ ସୁନ୍ଦର ଭାବରେ ଉଦାହରଣ ଇଏ ତେଣୁ ବୁଲେଇକି ସବୁ ସୁନ୍ଦର କହିଦେବେ, କାହା କାହା ଟୀକା ଏଠି ଏଇ ଟୀକା ଦେଲେ ତୁମେ ସେଠି ଭାବିଦେବ ଇଏ ସିଦ୍ଧସଙ୍ଗ ଟୀକା ଲେଖିଛନ୍ତି ତ, ଆଉ ଆମର ଆମ ବୈଷ୍ଣବମାନେ ଠକି ଯାଉଛନ୍ତି ନା, ଆଉ ଏ ଟୀକା ତାଙ୍କ କଥା ଲେଖିଛନ୍ତି ଆଉ, ଆରେ ତାଙ୍କର ଉଦାହରଣ ଦେଖି ସେମାନେ କଂକ୍ରିଟ କରିଦେଉଛନ୍ତି କିନ୍ତୁ ମାୟାବାଦୀରେ ଭର୍ତ୍ତି କରିବେ, ସେ ନିରାକାର ସ୍ୱରୂପକୁ ନେଇଯିବେ, ନିରାକାର ସେଦିନ ହେଲେ ନିରାକାର ସ୍ୱରୂପକୁ ନେଲେ ଭଲ, ଯୋଉ ମାୟାବାଦୀ ଯୋଉ ହେଲେ ନାମ ରୂପ ବିଗ୍ରହ ଏ ତିନିଟା ଏମାନଙ୍କର ଆଟାକ୍, ଏମାନେ ଆକ୍ରମଣ କରିବେ, ମହାପ୍ରଭୁ ଶୁଣିଦେଲେ ମାଧବଚାରୀ ସମ୍ପ୍ରଦାୟରେ କଣ ଅଛି ବିଗ୍ରହ ମାନୁଛନ୍ତି, ମହାପ୍ରଭୁ କହିଲେ ନା ତୁମ ସମ୍ପ୍ରଦାୟରେ ଗୋଟେ ବଢିଆ ଜିନିଷ ଅଛି, ମହାପ୍ରଭୁ ସେଇଥିପାଇଁ କେବଳ ମାଧବାଚାର୍ଯ୍ୟ ଗ୍ରହଣ କଲେ, ହେଲେ ଚାରି ସମ୍ପ୍ରଦାୟ ଭିତରୁ ମୁଁ ଏଇ ସମ୍ପ୍ରଦାୟକୁ ଗ୍ରହଣ କରିବି, କାରଣ ଏଥିରେ ବିଗ୍ରହ ସେବାର ପରିପାଟୀ ଭଗବାନଙ୍କର ବିଗ୍ରହକୁ ମାନୁଛନ୍ତି, ସେ ତ ନିଜ ଭଗବାନ ନା, ମୋ ସ୍ୱରୂପଟାକୁ ମାନୁଛନ୍ତି ନା, ମାଧବାଚାର୍ଯ୍ୟଙ୍କ ସମ୍ପ୍ରଦାୟରେ ବହୁତ ସୁନ୍ଦର ପୂଜା ସେବା, ଏ ଯୋଉ କି ଗୋପାଳ ଅଛନ୍ତି ଯୋଉ ଉଡ଼ପିରେ ଯୋଉ ଗୋପାଳ ଅଛନ୍ତି ବାବା, ତାଙ୍କୁ ପୁରା ସୁନ୍ଦର ପ୍ରତିଦିନ ଲକ୍ଷେ ଲକ୍ଷେ ତୁଳସୀ ତାଙ୍କ ମହନ୍ତ ଯିବେ ଚଢ଼େଇବେ, ମୁଁ ନିଜେ ଦେଖିଛି ସବୁ କେତେ ସୁନ୍ଦର ତାଙ୍କର ପୂଜା ପରିପାଟୀ, ପୁରା ସୁନ୍ଦର ବେଶ, ଆଉ କିନ୍ତୁ ମହାପ୍ରଭୁ ଦେଖିଲେ ସେଥିରେ ଅନ୍ତିମ ଲକ୍ଷ୍ୟଟା ତାଙ୍କର କଣ ଅଛି, ମୁକ୍ତି ମୁକ୍ତି, କିନ୍ତୁ ମୁଁ ଆସିଛି ଭଗବାନ କାହିଁକି ଆସିଛନ୍ତି, ଚୈତନ୍ୟ ମହାପ୍ରଭୁ କାହିଁକି ଆସିଛନ୍ତି କଳିଯୁଗରେ କଣ ଦେବା ପାଇଁ, ପ୍ରେମ, ପୁଣି କେଉଁ ପ୍ରେମ, ଇଏ ବୈକୁଣ୍ଠର ପ୍ରେମ ନୁହେଁ, ବୈକୁଣ୍ଠରେ ଦାସ୍ୟ ସଖ୍ୟ, ସଖ୍ୟ ନାହିଁ ସମ୍ଭ୍ରମ, ସଖ୍ୟ ଶାନ୍ତ ଦାସ୍ୟ ସମ୍ଭ୍ରମ ସଖ୍ୟ, ସମ୍ଭ୍ରମ ସଖ୍ୟ ବି ନାହିଁ, ହଁ ଅଢେଇଟା ତ ଆଉ ସମ୍ଭ୍ରମ ସଖ୍ୟ ଆଉ ନାହିଁ, ରାମଙ୍କର ରାମଜୀଙ୍କର ସେୟା ଦାସ୍ୟ ସଖ୍ୟ ସମ୍ଭ୍ରମ ସଖ୍ୟ ବାତ୍ସଲ୍ୟ ହେ ନା ଦାସ୍ୟ ଶାନ୍ତ ଦାସ୍ୟ ସଖ୍ୟ ସାର୍ଥିନ ପୂର୍ଣ୍ଣ ଯୋଉ ରସ ଆମର ଚାରିଟା ରସ ଆମ ଶାନ୍ତକୁ କାଟି ଦିଆ ହେଲା ଆମର ଶାନ୍ତ ନାହିଁ ଆମର ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ମହାପ୍ରଭୁଙ୍କ ଆମ ଆମ ଧାରାରେ ମାଧୁର୍ଯ୍ୟକୁ କେବଳ ପ୍ରାଧାନ୍ୟ ଦିଆହେଇଛି ମାଧୁର୍ଯ୍ୟ ତେଣୁ ଏଇ ମାଧୁର୍ଯ୍ୟ ପ୍ରେମଟା ଯୋଉ ବିତରଣ କରିବା ପାଇଁ କିଏ ଆସୁଛନ୍ତି ଚୈତନ୍ୟ ମହାପ୍ରଭୁ ରାଧା ଭାବକୁ ଧରିକି ସେ ଆସୁଛନ୍ତି ତେଣୁ ଆମ ସମ୍ପ୍ରଦାୟରେ କାହିଁକି ଏତିକି କୁହାଯାଉଛନ୍ତି ଯେ କେହି ପ୍ରେମ ପ୍ରାପ୍ତି ହେଇପାରିବେ ନାହିଁ ଗୌରାଙ୍ଗ ମହାପ୍ରଭୁଙ୍କୁ ସ୍ୱୀକାର ନ କଲେ ଏ ସମ୍ପ୍ରଦାୟରେ ନ ଆସିଲେ ଗୌରଭକ୍ତ ସେ ନହେଲେ ଗୌରାଙ୍ଗ ମହାପ୍ରଭୁ କାହିଁକି ସେ ନିଜେ କୃଷ୍ଣ ସେ ନିଜେ କୃଷ୍ଣ ଆଉ ଭାବ କାହାର ରାଧାର ଆଚ୍ଛା ରାଧାଙ୍କ ଠାରୁ କୃଷ୍ଣ କିଏ ଅଧିକା ଜାଣିଛି ତେଣୁ ରାଧା ଯାହା କହୁଛନ୍ତି ତାଙ୍କ ଭାବଟା ତ ରାଧାଙ୍କର ଭାବ ଅଛି ତାଙ୍କ ପନ୍ଥା ହିସାବରେ ତ ଯିବାକୁ ପଡିବ ତା ପାଇଁ କୃଷ୍ଣଙ୍କୁ ପାଇବ ଯୋଉ କୁହନ୍ତି କାହିଁକି ଆମେ ଅଲଗା ସମ୍ପ୍ରଦାୟରେ କାହିଁକି ବୃନ୍ଦାବନ ଆମେ ଭଗବାନଙ୍କୁ ପାଇବୁ ତୁମେ ଯୋଉଠି ଭଜନ କର କେବେ ପାଇପାରିବନି ରାଧା ଭାବ କାହାର ଥିଲା ରାଧାର କିନ୍ତୁ କିଏ ସିଏ କୃଷ୍ଣ ତେଣୁ ତାଙ୍କର ଭାବଟା ଯାହା ସିଏ ପ୍ରକାଶ କରିଛନ୍ତି କାହାର ଭାବ ସେଟା ରାଧାର ଭାବ ତା ରାଧାଙ୍କଠୁ କୃଷ୍ଣଙ୍କ ଅଧିକା କିଏ ଜାଣିଛି କି ତେଣୁ ସେ ଯାହା କହିଛନ୍ତି ସେଇ ମତ ହିସାବରେ ଚାଲିବାକୁ ପଡେ ତେଣୁ ମହାପ୍ରଭୁ ସମ୍ପ୍ରଦାୟକୁ ମାନିଲେ ବିଗ୍ରହ ସ୍ୱରୂପ ବିଗ୍ରହକୁ ଯେହେତୁ ସତ୍ୟ ବୋଲି ମାନୁଛନ୍ତି କୋଉମାନେ ମାଧବାଚାର୍ଯ୍ୟ ସମ୍ପ୍ରଦାୟ କିନ୍ତୁ ସେଥିପାଇଁ ଲଗାଇଲା ବ୍ରହ୍ମ ମାଧ୍ୟ ଗୌଡ଼ିୟ ଗୌଡ଼ିୟ ଶବ୍ଦ ଲାଗିଲା ଏଠି ଆଡ ହେଲା ଗୌଡ଼ିୟ ଆମେମାନେ ଗୌର ଭକ୍ତ କି କି ଗୌଡ଼ିୟ ଶବ୍ଦକୁ ରାଧାରାଣୀଙ୍କ ଅର୍ଥରେ କରନ୍ତି ଆମେ ଗୌରଙ୍କର ଭକ୍ତ ଗୌଡ଼ିୟ ଗୌରାଙ୍ଗ ମହାପ୍ରଭୁ ବେଙ୍ଗଲରେ ଆସିଥିଲେ ବି ତ କଣ କୁହାଯାଉଛି ଗୌଡ଼ ଦେଶ କିନ୍ତୁ ଗୌର ଗୌର ଶବ୍ଦ ଯୋଉ ଗୌଡ଼ି ଅଛି ଗୌର ଗୌରର ଉପାସନା ହେଉଛି ଆମର ପ୍ରାଧାନ୍ୟ ଆମର ଯୋଉ ଗୌଡ଼ିୟ ଗୌଡ଼ିୟ ବୈଷ୍ଣବ ମାନେ ଯୋଉ ଶରଧା ଯୋଉ ଯିବେ ତାଙ୍କର ସ୍ୱରୂପଟା ଯୋଉଟା ଯଦି ସେମାନେ ମାଧୁର୍ଯ୍ୟ ପ୍ରେମ ବା ପ୍ରେମ ପ୍ରେମ ପ୍ରେମକୁ ଯାଇକି ପ୍ରେମ ପ୍ରାପ୍ତି ହେଇଗଲେ ଯେକୌଣସି ରସରେ ପ୍ରେମ ପ୍ରାପ୍ତି ହେଇଗଲେ ତାଙ୍କ ଦୁଇଟା ସ୍ୱରୂପ ତାଙ୍କର ଗୌର ସ୍ୱରୂପରେ ରହିବେ ବ୍ରାହ୍ମଣ ବ୍ରାହ୍ମଣ କୂଳରେ ରହିବେ ନବଦୀପ ଭଗବାନଙ୍କର ଧାମ ଅଛି ନା ଗୋଲକ ବୃନ୍ଦାବନ ଦୁଇଟା ଦୁଇଟା ପାର୍ଟିସନ ଅଛି ଦୁଇଟା ବିଭାଗ ଅଛି ଗୋଟେ ଘରେ ଚୈତନ୍ୟ ଶିକ୍ଷାମୃତ ମହାପ୍ରଭୁ ପ୍ରପାତ କରୁନାହାନ୍ତି ସେ ଆଠଟା ଉପରେ ଗୋଟେ ଉପରେ ଚାଲିଛି ରାଧାକୃଷ୍ଣ ଲୀଳା ତଳେ ଚାଲିଛି ଗୌରାଙ୍ଗ ଭାବ ତେଣୁ ଗୌଡ଼ିୟ ବୈଷ୍ଣବ ଯିଏ ପ୍ରେମ ପ୍ରାପ୍ତି ହବ ସେ ସ୍ୱର ଛାଡ଼ିବ ସେ ଦୁଇଟା ସ୍ୱର ଏକାଥରେ ପ୍ରବେଶ କରିବ ଗୋଟେ ଯଦି ସେ ସଖୀ ସ୍ୱରୂପରେ ଥିବ ତାର ରାଧାରାଣୀଙ୍କର ସଖୀ ହିସାବରେ ସେ ପ୍ରେମ ପ୍ରାପ୍ତ ହେଇକି ତାଙ୍କର ଗୁରୁ କୃଷ୍ଣ କୃପାରୁ ତାର ମଞ୍ଜୁରୀ ମଞ୍ଜୁରୀ ଭାବ ପ୍ରାପ୍ତ ହେଇଥିବ ଚିନ୍ତନ ଥିବ ରାଧାରାଣୀଙ୍କର ଦାସ ହେବି କିନ୍ତୁ ଭକ୍ତିନ ଠାକୁର କହିଲେନି ତୋୟା କିଙ୍କର କରିବା ରଖ ଆପଣ ମତେ ଟିକେ ଗଣିକି ତୁମେ କିଙ୍କର କରିକି ରଖ କିଙ୍କରି କରିବା ରଖ ଆପଣ ରାଧାରାଣୀଙ୍କର ରାଧାରାଣୀଙ୍କ ପ୍ରାର୍ଥନାରେ ସେ ଗାଉଛନ୍ତି ଭକ୍ତିନ ଠାକୁର ମତେ ଟିକେ କିଙ୍କରି କରିକି ରଖନ୍ତୁ ଯଦି କିଙ୍କରି ଭାବ କାହାର ଆସିଲା ପ୍ରେମ ପ୍ରାପ୍ତି ହେଲେ ଗୁରୁ ବୈଷ୍ଣବଙ୍କ ଦୟାରୁ ଲାଷ୍ଟରେ ସେ ସେତେବେଳେ ପ୍ରବେଶ କରି ଦୁଇଟା ସ୍ୱରୂପରେ ପ୍ରବେଶ କରି ଗୋଟେ ଗୌରାଙ୍ଗ ମହାପ୍ରଭୁଙ୍କୁ ଲୀଳାକୁ ଯିବାକୁ ପଡିବ ସେଠି ସେଠି ଫିମେଲ୍ ବଡି ଆଲାଓ ନାହିଁ ମେଲ୍ ବଡି ପୁରୁଷ ସ୍ତରରେ ଆଉ ଗୋଟେ ସଖୀ ସ୍ୱର ମଞ୍ଜୁରୀ ସ୍ୱରରେ ନାରୀ ସ୍ୱରରେ ସେଠି ସାର ପ୍ରାପ୍ତ ହବ କୋଉଠି ଗୋଲ କୃଷ୍ଣ ଲୀଳା ମହାପ୍ରଭୁ ସବଳ ରହିବେ ମହାପ୍ରଭୁ ସବଳ ରହିବେ ନା ତେଣୁ ଏ ଯୋଉ ମାୟାବାଦୀ ଯୋଉ କୁହାଗଲା ମାୟାବାଦୀ ଭାଷ୍ୟ ଶୁଣିଲେ ହଏ ସର୍ବନାଶ ମାୟାବାଦୀ ଏଇଥିପାଇଁ କୁହାଯାଉଛି ସେମାନେ ନାମ ରୂପ ବିଗ୍ରହ ସବୁ ପ୍ରସାଦକୁ ମାନିବେ ସମସ୍ତେ ମାୟା ଯେତେବେଳେ ଭଗବାନଙ୍କ ସ୍ୱରୂପ ମାୟା ବୋଲି କହୁଛନ୍ତି ତାହେଲେ ଭକ୍ତିଟା କଣ ତାଙ୍କ ପାଇଁ ଭକ୍ତିଟାକୁ ସେମାନେ ଭକ୍ତ କଣ ଭାବନ୍ତି ମାୟାବାଦୀ ମାନେ ଭକ୍ତମାନେ ହଉଛନ୍ତି ଭାବୁକ ଭକ୍ତମାନେ କଣ ଭାବନ୍ତି ଏଟା ଭାବୁକ ଗୁଡାକ ନା ଆଉ ସେଣ୍ଟିମେଣ୍ଟ ବୋଲି ଭାବନ୍ତି ନା ଇଏ କାଶୀରେ ସେ କଣ କହିଲେ ମହାପ୍ରଭୁ କଣ କହିଲେ କାଶୀରେ ସେ ଚୈତନ୍ୟ ପଢିଲେ ତୁମେ ଜାଣିବ କାଶୀରେ କଣ କହିଲେ କହିଲେ ସେ ବେଟା ମତେ କାଶୀରେ ମତେ ଖଣ୍ଡ ଖଣ୍ଡ କରୁଛି ପ୍ରକାଶାନନ୍ଦ ମହାପ୍ରଭୁ କହୁନା ବେଟା ବୋଲି ଚୈତନ୍ୟ ପଢୁନା ଦେଖିବ ମହାପ୍ରଭୁ କହୁଛନ୍ତି ଆରେ ସେ ବେଟା ବେଦାନ୍ତ ପଢଉଛି ବେଦାନ୍ତ ପଢେଇକି ବେଦରୁ କହୁଛି, ମାୟାବାଦୀ କଣ ସେ ବେଦକୁ ଧରିବେ କିନ୍ତୁ ଭଗବାନଙ୍କର ନାମ ରୂପ ବିଗ୍ରହଙ୍କୁ ମାନିବେନି? ସେ ବେଟା ମହାପ୍ରଭୁ କହୁଛନ୍ତି, ସେ ବେଟା ବେଦାନ୍ତ ପଢ଼ାଉଛି ପ୍ରକାଶାନନ୍ଦ ସରସ୍ୱତୀ କେଉଁଠି କାଶୀରେ, କିନ୍ତୁ ମତେ ଖଣ୍ଡ ଖଣ୍ଡ କରୁଛି। କଣ ଖଣ୍ଡ ଖଣ୍ଡ କରିବା, କିଏ କିଏ ବୁଝିପାରୁନା ମହାପ୍ରଭୁ କଣ ମତେ ଖଣ୍ଡ ଖଣ୍ଡ କରୁଛି? ତାମାନେ କଣ କରୁଛନ୍ତି, ନାମ ବିଗ୍ରହଙ୍କୁ, ନାମଙ୍କୁ, ରୂପଙ୍କୁ ସେ ପୁରା ବିଲକୁଲ ମାନୁନି। ସେ ଅପରାଧୀ ମହାପ୍ରଭୁ କାହିଁ କହିଲେ, ମାୟାବାଦୀ କୃଷ୍ଣ ଅପରାଧୀ, ତାଙ୍କୁ ଉଦ୍ଧାର କରିବା ପାଇଁ ପୁଣି ଗଲେ। ସେ କହିଲେ ନା ଆଉ ସନ୍ୟାସୀ ହୟାକର ନର୍ତ୍ତନ କୀର୍ତ୍ତନ, ସନ୍ୟାସୀ ଗୋଟେ ନାଚୁଛ କଣ? ବେଦାନ୍ତ ମାନେ ଏଇଟା ଭଲ ପାଆନ୍ତିନି, ସେ ଗୋଟେ ବସି ପଡ଼ିବେ, ଆଖି ଫାଖି ବୁଝିକି ବସି ପଡ଼ିବେ, ଲୋକ ବହୁତ ବଡ ବାବା ଭାଇ ବେଦାନ୍ତ ଲୋକମାନେ ଧାଡ଼ି ଫାଡ଼ି ଛାଡ଼ିକି ସେ ବସି ପଡ଼ିବେ, ଧ୍ୟାନରେ ବସି ପଡ଼ିବେ, ତାକୁ ଦେଖିଲେ ଇଏ ବହୁତ ବଡ, କଣ ତା ମନରେ ଚିନ୍ତା କରୁଛି ତାକୁ ଜଣା, ନୃତ୍ୟ କୀର୍ତ୍ତନ ଏଇଟା ଭଲ ପାଆନ୍ତି। ମହାପ୍ରଭୁ କହିଲେ ଆଉ ଟିକେ କଣ, ତୁ ବେଦାନ୍ତ ପଢ଼ିବା ହଉ ସନ୍ୟାସୀର କର୍ମ, ଏଇ କର୍ମ ଛାଡ଼ି କର ଭାବୁକର କର୍ମ, ଗୋଟେ ଭାବୁକ ଭଳିଆ କଣ ନାଚ? କିଏ କହୁଛନ୍ତି, ପ୍ରକାଶାନନ୍ଦ ସରସ୍ୱତୀ? ମହାପ୍ରଭୁ ସେଠୁ ଗଲେ ସଭାକୁ ଗଲେ, ସବୁ କାଟିକି ଉଠେଇଲେ ମାୟାବାଦୀ ମାନ, ମାୟାବାଦୀ ମାନଙ୍କୁ କୃପା କରିଥିଲେ। ତ ଏଇ ଯୋଉ ଭଗବତ ଭାଗବତଙ୍କର ଯୋଉ ସ୍ୱରୂପ ରହିଲା, ଯୋଉ ନାମ ରୂପ ବିଗ୍ରହ ଭଗବାନଙ୍କର ଚିଦାନନ୍ଦମୟ, ସେଠୁ ସେ ସ୍ୱୀକାର କରନ୍ତିନି ମାୟାବାଦୀ ମାନେ। ତାଙ୍କର ସଙ୍ଗ କରିବା, ସେ ଭାଷ୍ୟ ଶ୍ରବଣ କରିବା ଭକ୍ତି ପାଇଁ ବହୁତ ବିରୁଦ୍ଧ, କେବେ ବି ଏଇ ବ୍ରଜରେ ଆମେ କେଉଁ କଥା କହୁଥିଲେ ଯେ ଭଗବାନ କୃଷ୍ଣ ଯେତେବେଳେ ଏଠୁ ମୁଁ ପଳେଇଲି ସେଠି କଣ ମୁଣ୍ଡରେ ବସିଗଲା ଗୋଟେ ପଳେଇଗଲି ସେଠି କୃଷ୍ଣ ଯେତେବେଳେ ପଳେଇ ଆସିଛନ୍ତି ଗୋଚାରଣ କରିବା ପାଇଁ ପଳେଇଛନ୍ତି ବ୍ରଜବାସୀମାନେ ଆସି, ଏଭଳି କଥାବାର୍ତ୍ତା ଚାଲିଛି କାହା କାହା ଭିତରେ, ବ୍ରଜବାସୀମାନଙ୍କ ଭିତରେ, କିଭଳି 7 ବର୍ଷର ବାଳକ ଏଇ ଗୋବର୍ଦ୍ଧନକୁ ଧାରଣ କଲେ, କେମିତି ଧାରଣ କଲେ, ତାଙ୍କର ଐଶ୍ୱର୍ଯ୍ୟ ଏଇ କଥା ମୁଁ ଏଠିକି ଯାଇଥିଲି। କୃଷ୍ଣଙ୍କୁ ସମସ୍ତେ ମନୁଷ୍ୟ ଜ୍ଞାନ କର, ସମସ୍ତ ମନୁଷ୍ୟ ଜ୍ଞାନ କର। ତ ବ୍ରଜରେ ବ୍ରଜବାସୀମାନେ ଚିନ୍ତା କରୁଛନ୍ତି ସେ କଥା, ଏଠି କହୁଛନ୍ତି ଚକ୍ରପାଲ, ଯଦି ପରମେଶ୍ୱର ହେଇଥିବେ ତାହେଲେ ପିତୃ ପିତୃବ୍ୟ ମାତୁଲାଦି ନାମ ଲାଳନେ ପ୍ରଫୁଲ୍ଲତମ, ଯଦି ଭଗବାନ ହେଇଥିବେ ତାହେଲେ ବାପା ମା ଏମାନେ ସବୁ ଯେତେବେଳେ ତାକୁ ଲାଳନ ପାଳନ କରୁଛନ୍ତି, ଭାଇ ତ ଖୁସି ହେଉଛନ୍ତି, ଭଗବାନ କଣ ଏମିତି ହେବେ? ଆଚ୍ଛା, ଅଲାଳନେବ କ୍ଳୈବ୍ୟମ ତଥା ଖୁଦ୍ ପିପାସା ଦଧିପୟଶ୍ଚର୍ଯ୍ୟମ, ଯଦି କିଏ ଲାଳନ ନ କରୁଛନ୍ତି ତା ରାଗି ଯାଉଛନ୍ତି, ତାଙ୍କୁ ଭଲ ବ୍ୟବହାର ନକଲେ ରାଗି, ଭଗବାନ କଣ ଏମିତି ହେବ? ତେଣୁ କୃଷ୍ଣଙ୍କର ଯେତେ ଲୀଳା ରହିଛି ସମସ୍ତେ ମନୁଷ୍ୟ ଜ୍ଞାନ, ଭାରତବର୍ଷରେ କଣ ଲୋକ ଲୋକ ଗୁଡାଙ୍କର ସବୁବେଳେ ଲୋକମାନଙ୍କର ଷ୍ଟାଣ୍ଡାର୍ଡ ହଉଛି ଯେତିକି, ସେ ଗୋଟେ ବିଧିମାର୍ଗ ବା ଐଶ୍ୱର୍ଯ୍ୟଟାକୁ ଦେଖିଲେ ଭଗବାନ ବୋଲି ଜ୍ଞାନ, ଏତେ ଲୀଳା, ଏ କୃଷ୍ଣ ଲୀଳା, ଏ ଲୀଳା, ସେ ଲୀଳା, ସେ ସବୁ ସବୁ କହିଲେ ସେ ସବୁ କିଛି ବୁଝିବେ। ରାମ ଏହା କରିଥିଲେ, ଭରତ ରାମ ଭରତ ଲୀଳା କହିବ, ବେଶୀ ଫେମସ ଭାରତବର୍ଷରେ ଏ ରାମଚରିତ ମାନସ ରାମଲୀଳା ନା ଆଉ ରାମଙ୍କର ଲୀଳା ସର୍ବସାଧାରଣଙ୍କ ପାଇଁ। ଆଉ କୃଷ୍ଣଙ୍କ ଯଦି ଭାଗବତ ପ୍ରବଚନ ଆସିନା, ଆଜିକାଲି ସମସ୍ତେ ଭାଗବତ ପ୍ରବଚନ, କିନ୍ତୁ ଭାଗବତ ପ୍ରବଚନ ପବ୍ଲିକ ପାଇଁ ନୁହେଁ, ଲୋକଙ୍କୁ ଭାଗବତ ଏଟା ପରମହଂସ ସଂଗୀତା, ସେ କଣ ବୁଝିବେ? ତତ୍ର ଜ୍ଞାନ ଭକ୍ତି ବୈରାଗ୍ୟ ସହିତ, କେବଳ ଜ୍ଞାନ ଭକ୍ତି ବୈରାଗ୍ୟର ସେ ଆବିଷ୍କାର ହେଇଛି, ଲୋକ ବୁଝିବେ ବୈରାଗ୍ୟ କଥା କହିଲେ, ଯେ ଭାଗବତର ଗୋଟେ ଗୋଟେ ପ୍ରସଙ୍ଗ ଅଛି ବୈରାଗ୍ୟ କଥା କହିଲେ ଛାଡ଼ିକି ଲୋକ ପାଗଳ ହେଇଯିବେ, କିଏ ତ ମୁଣ୍ଡ ଫାଙ୍କା ଖରାପ ହେଇଯିବ, ତାଙ୍କୁ ଖାଲି ଟିକେ ବୁଝିବା କଥା, ଭାଗବତ ବାଣୀ ଟିକେ ଶୁଣିବେ, ତାଙ୍କୁ ଭାଗବତକୁ ନେଇ ତାଙ୍କ ସଂସାର ଜୀବନରେ ପକେଇବାକୁ ପଡୁଛି, ଭାଗବତ ପରମହଂସ ସଂହିତା, ରାମଙ୍କୁ ମାନିବେ, ମର୍ଯ୍ୟାଦାଟାକୁ ସମସ୍ତେ ଈଶ୍ୱର ଜ୍ଞାନ କରନ୍ତି। ବ୍ରଜବାସୀମାନେ କହୁଛନ୍ତି 7 ଦିନ ଯୋଉ ଗୋବର୍ଦ୍ଧନ ଧାରଣ କଲେ, ବର୍ତ୍ତମାନ କୃଷ୍ଣ ମଣିଷ କି ଭଗବାନ, ବର୍ତ୍ତମାନ ସିଏ ବି ଅଡ଼ୁଆରେ ପଡ଼ିଯାଇଛି, ସେଥିପାଇଁ ନନ୍ଦ ମହାରାଜ ପାଖକୁ ଆସିବେ। ଯଦି ଭଗବାନ ହେଇଥିଲେ ତାହେଲେ 7 ଦିନ, ଭଗବାନ ନ ହେଇଥିଲେ 7 ଦିନ ଗୋବର୍ଦ୍ଧନ କେବେ ଧାରଣ କରିପାରିବେ? ଆଚ୍ଛା, ଯଦି ଭଗବାନ ତାହେଲେ ଆମେ ପାଳନ କଲାବେଳକୁ ଖୁସି ହେଉଛନ୍ତି, ନ ପାଳନ କଲାବେଳକୁ କ୍ରୋଧ କରୁଛନ୍ତି, ଆଉ କଣ କରୁଛନ୍ତି ନା, କ୍ଷୁତ୍ ପିପାସା ଦଧିପୟଶ୍ଚର୍ଯ୍ୟମ, ଭୋକିଲା ଲାଗୁଛି ତାଙ୍କୁ, ଶୋଷ ଲାଗୁଛି, ଦହି ଦୁଧ ଚୋରି କରୁଛନ୍ତି, ଆଉ ଦମ୍ଭାନୁ ଦମ୍ଭ ଅନୃତ ପ୍ରଳପନମ, ଦମ୍ଭ ଦେଖାଉଛନ୍ତି। କୃଷ୍ଣ ବେଳେ କୁହନ୍ତି ନା, ତତେ ତୁ ଘର ଭାଙ୍ଗିଦେବି, ତୋ ଘର ନିଆଁ ଲଗେଇଦେବି, ୟା କରିବି ତା କରିବି, ମୋତେ ଏହା ଦେଲୁନୁ, ଜାଣିଛୁ ବ୍ରଜରେ ମୁଁ ବ୍ରଜକୁ କିଛି ରଖିବିନି, ନ ମୋ ଦେଖାନ୍ତି କୃଷ୍ଣ, ଯିଏ ମାଖନ ନ ଦେଲା ତାକୁ କହିବେ ତୋ ଘରେ କାଲି ନିଆଁ ଲଗେଇବି, ଭଗବାନ ଏମିତି କାହିଁ କହିବେ, ଅନୁତମ ମିଛ କଥା କହିବେ, ଏଇଟା ଏତେ କାନ ବି ମିଛ କଥା କହି ଧରା ପଡ଼ିଛି, ଦମ୍ଭ ବି ଦେଖେଇଛି, ତାକୁ ଖାଇବା ପିଇବାକୁ ଭଲ ନଦେଲେ ବି ରାଗୁଛି, ଭଗବାନ ବି ନୁହେଁ, କିନ୍ତୁ ଗୋବର୍ଦ୍ଧନ ଧାରଣ କଲାବେଳେ ଜଣା ପଡ଼ିଲା ଇଏ ଏ ତ ମଣିଷ ବି କାମ କରିପାରିବେନି, ସାତ ବର୍ଷର ବାଳକୁ ସାତ ଦିନ କେମିତି ଧରି ରଖିଲେ, ବତ୍ସ ଗୋଚ୍ଛାରଣାଦିକ ପରମେଶ୍ୱରତ୍ୱ ସତି କଥମ ସମ୍ଭବ, ତାହେଲେ ପୁଣି ଯାହା କରେ କରେ ପରମେଶ୍ୱର କୁଡ଼ ଗାଈ ଚରେଇବେ, ଗାଈ କିଏ ଚରାନ୍ତି, ଆଗରୁ କାହାକୁ ଆମ ସାର୍ କୁ ତୁ ଗାୟଳଟା କିରି ଗାୟାଳ ମୂର୍ଖଟା, ତୁ କିଛି କରିନି ଗାଈ ଚରିବୁ ଯା, ତ ଗାୟାଳ ଆଉ ଗାଈକୁ ମାନେ ଚରାନ୍ତି, ଲୋକମାନଙ୍କର ଧାରଣା କଣ, ଯୋଉମାନେ କିଛି କରିପାରିବେନି ସବୁଠୁ ବୋକା, ସେ ପାଠ ପାଠ କରି ଗାଈ ଚରାନ୍ତି, ସଂସାରଟା ହଉଛି ଏୟା ଯେ ଭଗବାନ ଯୋଉ କାମଟା କରନ୍ତି ସଂସାର ସେଠୁ ରିଜେକ୍ଟ କରେ, ଭଗବାନ ଗାଈ ଚରୁଥିଲେ ସଂସାର ଯିଏ କିଛି ନ କରିପାରେ ତାକୁ ତୁ ଗାଈ ଚରା ନା ଗାୟାଳଟା, ଯେ ଗାଈ ଚରନ୍ତ ଗାୟାଳ କୁହନ୍ତି, ହଁ ସାର୍ ଗାୟାଳ ବେଳା ଗୋଟେ କଣ ହଉଛି ରେ, କାରଣ ଗାଈମାନଙ୍କ ପାଖରେ ଚରନ୍ତ ପାଟି ବଡ ହବ, ସବୁବେଳେ ଗୋଡ଼ିଆ ଡାକ ଅଲଗା ନାହିଁ କି, ଗୋଡ଼ିଆ ଡାକ ଏଠି ତୁମେ ଶୁଣୁନ, ଏ ମୁଁ ଯାଇଥିଲି ଏଠି ସେ ଯୋଉ କାମାକ୍ଷା ନଗରରେ ସେ ଗାଈ ନେଇଯାଉଛି, ସେଭଳିଆ କୁଆଡେ ଯାଉଛୁ ହେ କେ ସେ ଡାକ ମାରୁଥିବ, ତ ଖାଇବୁ ଖାଇବୁ ପାହାଡ଼ର ହେଣିକା ସେଣିକା, ସେ ଡାକ ମାରୁଥିବ ମାନେ ଗୋଟେ କୋଶୁ ଶୁଭିବ, ଗାଏଲ ଡାକ ତାକୁ କୁହନ୍ତି, ପାଟି ଯିଏ କରି ସାର୍ ଗାଏଲ ବେଳା କ'ଣ ଆସିକି ହଉଛ, କିନ୍ତୁ ଭଗବାନ ଗାଈ ଚରଉଥିଲେ, ସଂସାରରେ ଯିଏ କିଛି ନ କରିପାରିବ ତାକୁ କହିବ ତୁ ଗାଈ ଚରା, ବ୍ରଜ ସେମାନେ ସେ ଆଉଛନ୍ତି, ଯଦି ପରମେଶ୍ୱର ହେଇଥିବେ ତାହେଲେ ଗୋଚାରଣ କେମିତି କରୁଥିଲେ, ବତ୍ସ୍ୟଚାରଣ କେମିତି କରୁଛନ୍ତି, ଏଠିକି ଲେଖିଲେ ବତ୍ସ୍ୟ ଗୋଚାରଣ ଆଦି କାମ ପରମେଶ୍ୱର ସତୀ କଥମ ସମ୍ଭବ ତଥା ପରମେଶ୍ୱର ନିଷିଦ୍ଧା ନରତ୍ୱମେବ ପ୍ରତିପାଦିତା। ଆଚ୍ଛା ଦିଟା ଲୀଳାକୁ ତୁଳନା କରୁଛନ୍ତି ବ୍ରଜବାସୀ, ଗୋଟେ ଅଡୁଆରେ ପଡ଼ି ଯାଇଛନ୍ତି, ପୁତନାକୁ ମାରିବା ସକଟ ତୃଣାବ୍ରତ ଏଇ ଯେଉଁ ସବୁ ଲୀଳା ହେଲା ଇଏ କେବେ ହେଲେ ମଣିଷ କରିପାରିବ। ଆଚ୍ଛା ସେ ଯାହା ଟିକେ ଟିକେ ଆମକୁ ଲାଗୁଥିଲା ବ୍ରାହ୍ମଣ କୃପାରୁ ନାରାୟଣଙ୍କ କୃପାରୁ ତାଙ୍କ ଦେହରେ ଆବେଶ କରୁଥିଲେ, କିନ୍ତୁ ଗୋବର୍ଦ୍ଧନ ଧାରଣ ଲୀଳା ସାତ ଦିନ ଆମେ ଦେଖିଲୁ, ଖାଇବା ପିଇବା ଛାଡ଼ି ସାତ ବର୍ଷର ବେଳକୁ ଯୋଉ ଗୋବର୍ଦ୍ଧନ ଧରିଲେ ଏଇଟା ନିଶ୍ଚିତ ସେ ପରମେଶ୍ୱର, କିନ୍ତୁ ଏଗୁଡ଼ାକ ଚିନ୍ତା କଲା ବେଳକୁ ଗାଈ ଚରଉଛନ୍ତି, କ୍ରୋଧ କରୁଛନ୍ତି, ମିଥ୍ୟା କଥା କହୁଛନ୍ତି, ଇଏ କେବେ ପରମେଶ୍ୱର ହେଇପାରିବ, ତାହେଲେ କରିବା କ'ଣ, କୃଷ୍ଣଙ୍କ ପାଖରେ ଥିବା ଲୋକ ବି ବୁଝିପାରନ୍ତିନି, ଭଗବାନ ସେଦିନ କହିଲେ ଯୋଗ ମାୟା ସମାବୃତ, ମଣିଷଟା କ'ଣ ବୁଝିବ, ମଣିଷ ଯେ କୃଷ୍ଣଙ୍କୁ ଆଜି ପୂଜା କରିବନି, ମଣିଷ ଯେ କୃଷ୍ଣ କଥା ବୁଝିବ, ଏଟା ବଡ଼ ଆଶ୍ଚର୍ଯ୍ୟ, କୌଣସି ଆଶ୍ଚର୍ଯ୍ୟ ଜିନିଷ ନାହିଁ କିଛି, ସେଦିନ ସେ କହିଲେ ଯୋଗ ମାୟା ସମାବୃତ। ଆଉ କୁନ୍ତୀ ସେଦିନ କଥମ ପଶ୍ୟ ମହି ସ୍ତ୍ରୀ ଆଖି ଆଗରେ ଅଛନ୍ତି, କହିଲେ ମୁଁ ଜାଣିନି ତୁମେ କିଏ, ମୁଁ ଜାଣିପାରୁନି ତୁମର କ'ଣ ସବୁ, ସେଟା ପ୍ରଣାମ କରୁଛନ୍ତି, ସେଟା ଦେଖିଲ ଉତ୍ତରା ଗର୍ଭରେ ପଶିଲେ, କୁନ୍ତୀକି ପ୍ରଣାମ କରି ଯୁଧିଷ୍ଠ ପ୍ରଣାମ କରି ଗଲେ ଏଣେ ବ୍ରହ୍ମାସ୍ତ୍ରକୁ ସୁରକ୍ଷା ଦେଉଛନ୍ତି, ଏଟା କ'ଣ ଆପଣ, ସେଦିନ ସେ କହିଲେ ମୁଁ ଜାଣିପାରୁନି ଆପଣ କ'ଣ, ମୁଁ କ'ଣ ସ୍ତ୍ରୀ ଲୋକ ଜାଣିବି, ମଣିଷଟା ଗୋଟେ କ'ଣ ଜାଣିବି, ସେଥିପାଇଁ ସେ ନିନ୍ଦା କର। ପ୍ରତିପାଦ ଏତେ ଅସ୍ୟ ତତ୍ତ୍ୱ ନିଶ୍ଚୟିତ ଅସମର୍ଥମ, ଏ ତତ୍ତ୍ୱ ଆମେ କି ଜାଣିପାରିବାନି, ଦୁଇଟା କଥା ଆସୁଛି, ମହାବୁଦ୍ଧିମନ୍ତମ ବ୍ରଜରାଜମ ଏବଂ ପୃଷ୍ଟୁଆ ନିଶଂଶୟ ଭବାମ, ମହାବୁଦ୍ଧିମନ୍ତ ବ୍ରଜରାଜ କିଏ ନନ୍ଦ, ତାଙ୍କୁ ପଚାରିକି ଆମର ସଂଶୟ ଦୂର କରିବା, ତେଣୁ ଚାଲ ସମସ୍ତେ ଯିବା ନନ୍ଦଙ୍କ ପାଖକୁ। ମନସୀକୃତ ତସ୍ୟ ଏବଂ ମହାସ୍ଥାନୀ ପ୍ରବିଶ୍ୟତେ ତମ ପ୍ରପଚ୍ଛୁ ଇତିହାସ, ସମସ୍ତେ ଏଇଟା ପଚାରିକି ମହାସ୍ଥାନୀ ମହାସ୍ଥାନୀ ପ୍ରବେଶୁ ନନ୍ଦ ମହାରାଜାଙ୍କର ଭବନ ଭିତରେ ଯାଇ ପଶିଲେ, ନନ୍ଦ ମହାରାଜ ଆଶ୍ଚର୍ଯ୍ୟ କହିଲେ କ'ଣ ସବୁ ବ୍ରଜବାସୀ ଏକାଥରେ ଆସୁଛନ୍ତି, ଗୋଡ଼ିଆ ମାନେ ଏକାଥରେ ଉଠିବେ ମାନେ ହୋଇ ଉଠିବେ, ଚାଲିଲେ ସବୁ ଆଉ ଗୋଡ଼ ଆଉ ବାଡ଼ି ଧରିକି ସବୁ ଚାଲିଲେ, ଚାଲ ନନ୍ଦ ମହାରାଜ ପଚାରିବେ କ'ଣ ତାଙ୍କ ପୁଅ କ'ଣ ଭଗବାନ କି ମଣିଷ, ଦେଖ ଭଗବାନଙ୍କୁ ଭଗବାନ ଯୋଉଠି ଅଛନ୍ତି ସେଠି କେମିତିଆ ପ୍ରୋବ୍ଲେମ, ଭଗବାନ ଭଗବାନ କି ମଣିଷ ତାକୁ ଜାଣିପାରୁନାହାନ୍ତି, ଆଉ ବର୍ତ୍ତମାନ ମଣିଷ ଜାଣିବ କୃଷ୍ଣ ଭଗବାନ ବୋଲି କେମିତି ଗୋଟେ ଜାଣିବ, ସାଧାରଣ ଜ୍ଞାନ, କାରଣ ଭଗବାନ ସବୁଠୁ ନିଜକୁ ଲୁଚେଇକି ରଖନ୍ତି ଛପେଇକି ରଖୁଛନ୍ତି। ଆଉ ଜୀବ ଉପରେ ଦୁଇଟା ପରଦା ପଡ଼ିଛି, ଯୋଗମାୟା ଆଣେ ମହାମାୟା, ମହାମାୟାକୁ ସେ ତଡ଼ିକି ଚାଲିଗଲା ପରେ ପୁଣି ଯୋଗମାୟା, ଭଗବାନ ନ ହଟିଲେ ତୁମେ କୃଷ୍ଣଙ୍କୁ ଦେଖିପାରିବନି, ତୁମେ ଜ୍ଞାନୀ ହୁଅ ଯୋଗୀ ହୁଅ ଭକ୍ତ ବି ହୁଅ ସେ ତୁମେ ଅତିବେଶରେ କାମ କରିପାରିବ, ଯୋଗ ମାୟା ମହାମାୟା ପରଦାକୁ ହଟେଇ ଦେଇପାରିବ, ଯୋଗମାୟା ପରଦାକୁ କିଏ ହାତ ମାରିପାରିବେ, ସେଦିନ ସେ କହିଲେ କଣ କହିଲେ ନାହଂ ପ୍ରକାଶ୍ୟ ସର୍ବସ୍ୟ ଯୋଗ ମାୟା ସମାବୃତମ, ସମ୍ୟକ ଆବୃତ ତୁମର ହଟେଇବାର ଶକ୍ତି ନାହିଁ, ସିଏ ଯେତେବେଳେ ଇଚ୍ଛା କରିବେ ତାଙ୍କୁ ତୁମେ ଜାଣିପାରିବ। ଜୀବ ଆଗରେ ଦୁଇଟା ପରଦା ପଡ଼ିଛି, ସେ କ'ଣ ଦେଖିବ? ଭଗବାନ କ'ଣ ଜାଣିବ? ସେଥିପାଇଁ ମଣିଷ ମଣିଷ ଜ୍ଞାନ, କୃଷ୍ଣ ସବୁବେଳେ ମନୁଷ୍ୟ ଜ୍ଞାନ କରନ୍ତି। ଆମର ବୈଷ୍ଣବର ପଥରେ ସବୁବେଳେ ଏଥିପାଇଁ କାହିଁକି ମହାପୁରୁଷ ଦିନ ବାଡ଼େଇଲେ ନା ଆଉ ଅଦ୍ୱିତ ଆଚାର୍ଯ୍ୟଙ୍କୁ ବାଡ଼େଇଲେ କାହିଁ? ମୁକୁନ୍ଦ ତୁ କାହିଁ କହିଲେ ତୁ ଆସିବୁନୁ କେବେ? ଅଦ୍ୱିତ ଆଚାର୍ଯ୍ୟ ଚାପଡ଼ ମାରିଲେ ନା ଆଉ କାହିଁ ଚାପଡ଼ ମାରିଲେ? ଯୋଗ ବାଶିଷ୍ଠ ପଡ଼ିଲେ, ମାୟାବାଦୀ ଗ୍ରନ୍ଥ ଯୋଗ ବାଶିଷ୍ଠ ପଡ଼ିଲେ। ତାଙ୍କ ଉଦ୍ଦେଶ୍ୟ ଅଲଗା ଥିଲା, ଉଦ୍ଦେଶ୍ୟ ଥିଲା କାହିଁ ମହାପ୍ରଭୁ ସବୁବେଳେ ମୋତେ ସମ୍ମାନ ଦଉଛନ୍ତି, ମୋତେ ସବୁବେଳେ କହୁଛନ୍ତି ମୋ ଅଦ୍ୱିତ ନାଡ଼ାର ହଂକାର ମୋତେ ଆଣିଛି, ମୋତେ ସବୁବେଳେ ବଡ଼ କରୁଛନ୍ତି। ମୁଁ ଜାଣିଛି ସେ ହେଉଛନ୍ତି ସ୍ୱୟଂ ଭଗବାନ, ମୋତେ କୃପା କରୁନାହାନ୍ତି। ସମ୍ମାନ ମାନେ କ'ଣ? କୃପା ନୁହେଁ, ଦଣ୍ଡଟା ହେଉଛି କୃପା। କ'ଣ କରାହବ? କହିଲା ମୁଁ ଗୋଟେ କାମ କଲେ ମହାପ୍ରଭୁ ରାଗିକି ମୋତେ ବାଡ଼େଇ। ସେ ଜାଣିଶୁଣିକି ମାୟାବାଦୀ ଯୋଗ ବାଶିଷ୍ଠ ପଡ଼ିଲେ ମାୟାବାଦୀ, ଆଉ ମାୟାବାଦୀ ପଢ଼ିକି ଭକ୍ତମାନଙ୍କ ଆଗରେ ଆସି ବ୍ୟାଖ୍ୟା କଲେ। ଭକ୍ତି ଗୋଟେ କ'ଣ? ଭକ୍ତି କିଛି ନାହିଁ, ଯଦି ଦର୍ପଣ ନାହିଁ ତୁମର ଚକ୍ଷୁ ନାହିଁ ଦର୍ପଣ କ'ଣ କାମ କରିବ? ଯଦି ଜ୍ଞାନ ନାହିଁ ଭକ୍ତି କ'ଣ କାମ କରିବ? ଅଦ୍ୱିତାଚାର୍ଯ୍ୟଙ୍କ କଥା ଶୁଣିଲେ କିଏ ମହାପ୍ରଭୁ କ'ଣ? ଅଦ୍ୱିତାଚାର୍ଯ୍ୟ ମୋତେ ଡାକି ଆଣିକି ମାୟାବାଦୀ ଶାସ୍ତ୍ର ପଢ଼ିଲେଣି, ମହାପ୍ରଭୁ ବାଟିଲେ ଆଉ ଥାପଡ଼ ଲଗେଇଲେ ବୁଢ଼ୀ କାନ୍ଦିଲେଣି, ସୀତା ବୁଢ଼ୀ ମା କାନ୍ଦିଲେଣି, ଆରେ ଆରେ ବୁଢ଼ାକୁ ମାରିଦେବେ ଆଜି ମହାପ୍ରଭୁ, ଏମିତି ବାଡ଼ଉଛନ୍ତି, ରାଗିଗଲେ ମହାପ୍ରଭୁ। ମହାପ୍ରଭୁ କାହାକୁ ହାତରେ ପିଟି ନାହାନ୍ତି, ଅଦ୍ୱିତାଚାର୍ଯ୍ୟ ବାଡ଼େଇଲେ। ଦେଖ ତୁମେ ସେ ପ୍ରସଙ୍ଗ ଦେଖ, ମହାପ୍ରଭୁ କାହାକୁ ହାତରେ ମାରିଛନ୍ତି? କାହାକୁ ହାତରେ ମାରିନାହାନ୍ତି, ପ୍ରାଣ କାହାକୁ ମାରିନାହାନ୍ତି, ମହାପ୍ରଭୁ କାହା ପ୍ରତି ହାତ ଉଠିନାହାନ୍ତି, କିନ୍ତୁ କିନ୍ତୁ ବିଷ୍ଣୁଙ୍କୁ ପିଟିଲେ, ମହାବିଷ୍ଣୁଙ୍କୁ ବାଟେଇଲେ। କାହିଁକି? ମାୟାବାଦୀ ଯୋଗ ବାଶିଷ୍ଠ ପଡ଼ିଲ, କ'ଣ ଯୋଗ ବାଶିଷ୍ଠ ପଡ଼ିଲ? ମାୟାବାଦୀ ଶାସ୍ତ୍ର ସ୍ପର୍ଶ କଲ, ମହାପ୍ରଭୁ ରାଗିଆ କାହିଁ? ସେ ଏଇ ତିନିଟା ଜିନିଷକୁ ସେ ମାନନ୍ତିନି, ନାମ ରୂପ ବିଗ୍ରହ, ତିନି ଚିଦାନନ୍ଦମୟ, ତିନି ଭେଦ ନାହିଁ, ତିନିଟା ଯେଉଁ ଜୀବର ପାଇଁ କଲ୍ୟାଣ କୃପା ପ୍ରଭୁ କରିଛନ୍ତି ତାକୁ ସେମାନେ କାଟୁଛନ୍ତି। ଅଦ୍ୱିତାଚାର୍ଯ୍ୟ ବାଡ଼େଇଲେ, ଅଦ୍ୱିତାଚାର୍ଯ୍ୟ ନାଚିଲେ ଡେଇଁଲେ, ଆଉ କହିଲା ଆଜି ଏତେ ଦିନକୁ ମୋର କୃପା ମିଳିଲା। ମହାପୁରୁଷ ସେଠୁ ଲାଜରେ ବସିଲେ, କହିଲା ଦେଖ ମୁଁ ବାଡ଼ଉଥିଲି, ମୁଁ ଭାବିଲି ମାୟାବାଦୀ ଶାସ୍ତ୍ର ପଡ଼ୁଛି, ଇଏ ପଥଭ୍ରଷ୍ଟ ହେଇଗଲାଣି, ଇଏ ଯେ ଏଇଠି କାଣ୍ଡ ପାଇଁ କୃପା ପାଇବା ପାଇଁ ଏଇଟା ଏମିତି କରୁଛି ମାୟାବାଦୀ ଶାସ୍ତ୍ର, ମୁଁ କେବେ ଜାଣିବି? ତେଣୁ ମହାପୁରୁଷ ସବୁବେଳେ ସାବଧାନ କରିଛନ୍ତି, ଯାଅ ଭାଗବତ ବଡ଼ ବୈଷ୍ଣବର ସ୍ଥାନ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ, ଚୈତନ୍ୟର ଭକ୍ତ ସଙ୍ଗେ ନିତ୍ୟକର ସଙ୍ଗ, ତବେ ତ ଜାଣିବ ସିଦ୍ଧାନ୍ତ ସମୁଦ୍ର ତରଙ୍ଗ। ଏସବୁ ଦମ୍ଭର କହୁଛନ୍ତି, ତବେ ତ ପଣ୍ଡିତ ତୁମର ହୋଇବ ସଫଳ। ପଣ୍ଡିତ ତୁ ଯେଉଁ ପଣ୍ଡିତ ଆମେ ଯେଉଁ ଅଛି, ବହୁତ ପଣ୍ଡିତ ଆଜିକାଲି, ବହୁତ ସ୍କଲାର, ବହୁତ ପଣ୍ଡିତ ଅଛନ୍ତି, କିନ୍ତୁ ବୈଷ୍ଣବ ଜଗତରେ ଆମର ସିଦ୍ଧାନ୍ତ ରହିବା ଦରକାର, ସିଦ୍ଧାନ୍ତ ସବୁ ରହିବା ଦରକାର। ଯିଏ କମ୍ ବୟସରେ ପଢ଼ିପାରିଲେ ସଂସ୍କୃତ ସଂସ୍କୃତ ପଢ଼ିକି ସବୁ ଗୋସ୍ୱାମୀମାନଙ୍କର ଗ୍ରନ୍ଥ ଏସବୁ ପଢ଼ିବା ଦରକାର, କାରଣ ସିଦ୍ଧାନ୍ତ ତୁମେ ଏତେ ନ ଜାଣିପାରିବ। ଆଉ ଯଦି ବା ଆମର ସେବା ହେଉଛି ପ୍ରାଧାନ୍ୟ, ଯେଉଁମାନେ ପ୍ରଚାର କରିବା ପାଇଁ ଚାହିଁବେ ସେମାନେ ଯଦି କି ପଣ୍ଡିତ ଲୋକ ପଢ଼ିବେ ତୁମକୁ ହଇରାଣ କରିଦେ, ସେଥିପାଇଁ ତୁମେ ପଢ଼ିବାକୁ ପଡ଼ିବ ଷଟ ସନ୍ଦର୍ଭ, ଏସବୁ ନ ପଢ଼ିଲେ ତୁମକୁ ଯେମିତି ଷଟ ସନ୍ଦର୍ଭରେ ସେ କେତେ ଜୀବ ଗୋସ୍ୱାମୀ କାଟି 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 ସବୁ ଦେଉଛନ୍ତି। ମହାବିଷ୍ଣୁଙ୍କର ନୃସିଂହ ପୁରାଣରେ ନୃସିଂହଦେବୀ କହୁଛନ୍ତି, ମୋର କେଶରୁ ଧଳା କେଶ ଆଉ କଳା କେଶରୁ ଶୀତକୃଷ୍ଣ କେଶରୁ ଅର୍ଜୁନ କୃଷ୍ଣଙ୍କର ଆବିର୍ଭାବ, କେଶାବତାର ବିଷ୍ଣୁଙ୍କ ଦ୍ୱାରା, ବିଷ୍ଣୁଙ୍କର ବିଷ୍ଣୁ ପୁରାଣରେ ସେ କଥା ଅଛି, ମହାଭାରତରେ ସେ କଥା ଅଛି, ଏଣେ ଭାଗବତ କହୁଛନ୍ତି କୃଷ୍ଣସ୍ତୁ ଭଗବାନ ସ୍ୱୟଂ। କ'ଣ ଜାଣିବ ଲୋକ? କ'ଣ କେଉଁ ବୈଷ୍ଣବ କ'ଣ ଜାଣିଛି ନା କ'ଣ? ମହାପୁରୁଷ ସେଥିପାଇଁ ସ୍ୱତନ୍ତ୍ର ସନାତନ ଗୋସ୍ୱାମୀକି ଦେଲେ, ସେଥିପାଇଁ ଯୁବଗୋସ୍ୱାମୀ ସନ୍ଦର୍ଭ ଲେଖିଛନ୍ତି ନା ସବୁ। ଆଉ ଆଜିକାଲି ସବୁ ସେବାର ପ୍ରଭାବରେ ଅବଶ୍ୟ ଆମର ଏତେ ଆବଶ୍ୟକ ନାହିଁ, କିନ୍ତୁ ପ୍ରଚାର ସାମ୍ପ୍ରଦାୟିକ ମର୍ଯ୍ୟାଦା ଆଉ ପ୍ରଚାରର ଉନ୍ମୁଖୀ ଯେଉଁମାନେ ସେମାନେ କିଛି କିଛି ଜାଣିବାକୁ ପଡ଼ିବ, ନହେଲେ ତୁମେ ଯଦି ଲୋକ ଗୋଟେ ହଠାତ୍ କାଉଣ୍ଟ୍ରାକ୍ଟ କରିଦେବ ତୁମେ କିଛି କରିପାରିବେ କହିପାରିବେନି। ଦେଖ ପୁରାଣ ତୁମେ ତ ମାନୁଛ ଭାଗବତ ପୁରାଣ, ଦେଖ ଏଇ ପୁରାଣରେ ଏଇଟା ଲେଖା ଅଛି, ତାପରେ ତୁମେ କ'ଣ କହିବ? ଜୀବ ଗୋସ୍ୱାମୀ ସବୁ କାଟିଛନ୍ତି, କେଶ ଅବତାର ତିନିଟା ଏତେ ସୁନ୍ଦର ସୁନ୍ଦର, ବହୁତ 40-50 ପଏଣ୍ଟ ଦେଇଥିଲି, ମୁଁ ତାକୁ ଦେଖୁଥିଲି କେତେ କେମିତି ସେ ମାନେ ତେଜ ଶବ୍ଦକୁ କାଟିଛନ୍ତି। ସେ ଦେବତା ମାନଙ୍କର ତ ବାର୍ଦ୍ଧକ୍ୟତା ନାହିଁ, କେଶଟା କଳା କେମିତି, କେଶଟା କ'ଣ କଳା ଆଉ ଗୋଟେ ଧଳା କେଶ, କଳା କେଶରୁ କୃଷ୍ଣ ଆସିଲେ ଧଳା କେଶରୁ ବଳରାମ ଆଇଲେ, କେଶ ଅବତାର ଏଇଟା କୁହାଯାଏ। ତାର ବିଷ୍ଣୁ କ'ଣ ବୁଢ଼ା କି? ଜୀବସିଂହ ଉଠୁଛି, ଏ ଦେବତାମାନଙ୍କର ବାର୍ଦ୍ଧକ୍ୟତା ନାହିଁ, ବିଷ୍ଣୁଙ୍କର କିନ୍ତୁ ବାର୍ଦ୍ଧକ୍ୟ ଆସିବ, କେଶାବତାରଟା କ'ଣ ତାକୁ ସମାଧାନ ଦେଉଛନ୍ତି, ସେଟା କେଶ ଅର୍ଥକୁ ତେଜ ଅର୍ଥରେ ନେଇଛନ୍ତି, 50-60 ପଏଣ୍ଟ ସବୁ କାଟିଛନ୍ତି, କୁଆଡ଼ୁ କୁଆଡ଼ୁ, କେଉଁ ବିଷ୍ଣୁ ପୁରାଣରେ ଅଛି, କେଉଁଠି ନୃସିଂହ ପୁରାଣରେ ଅଛି, ମହାଭାରତ ପ୍ରଭାସ ଖଣ୍ଡରେ ଅଛି, ସବୁ ଗୋଟେ ଗୋଟେ କାଟୁଛନ୍ତି ସିଦ୍ଧାନ୍ତ। ନ ଜାଣିଲେ ତୁମେ ଆଜିକାଲି ଲୋକ ପଢ଼ୁନାହାନ୍ତି ବୋଲି ତୁମେ ପ୍ରଚାର କରିଦେଇ ପଳେଇ ଆସୁଛ, ପଢ଼ୁନାହାନ୍ତି ବୋଲି ତୁମେ ପ୍ରଚାର କରିଦେଇ ପଳେଇ ଆସୁଛ ନା, ଲୋକ ଯଦି ପଢ଼ିବେ ବିରୋଧ ଜିନିଷ ଗୁଡ଼ାକ ମାୟାବାଦୀ ଛୁଟି ଯିବେ ବାୟା କରିଦେବେ, ସେମାନେ ଯେ ପଢ଼ିଛନ୍ତି ସବୁ ସଂସ୍କୃତ ଫାଂସ୍କୃତ ପଢ଼ିଛନ୍ତି ନା, ତାଙ୍କର ଆଟାକ୍ ରହୁଛି କାହା ଉପରେ, ତିନିଟା ଜିନିଷ ଉପରେ, ତାଙ୍କର ପ୍ରଚାରଟା କ'ଣ, ନାମ ରୂପ ବିଗ୍ରହ ମାନନି, ତାହେଲେ ତାଙ୍କ ସୁବିଧା ପ୍ରଚାର କରିବା, ତେଣୁ ସେମାନେ ସେ ଜିନିଷ ଗୁଡ଼ା ଜାଣିଛନ୍ତି, ଯେହେତୁ ଅକ୍ଷର ଅନିର୍ଦ୍ଦେଶ ଅନିର୍ଦ୍ଦେଶ ଭଗବାନ ଗୀତାରେ କହୁନାହାନ୍ତି, ସେ ସୁଖର ଓମ୍ ଇତି ପ୍ରାହୁ, ଯେଉଁମାନେ ନିରାକାରବାଦୀ ସେମାନେ ଟାଣି ପଳେ ଗୀତାରୁ, ତାଙ୍କ ତ ପାରିବେନି, ଆମେ କ'ଣ କହୁଛୁ ଅନ୍ତକାଳେ ଚ ମାମେବ ସ୍ମରଣ ମୁକ୍ତ କଲେବରମ, ଏଇଟା ଆଚ୍ଛା ଭଗବାନ ଅନ୍ତକାଳରେ ମତେ ଯିଏ ସ୍ମରଣ କରିବ ମୋ ପାଖକୁ ଯିବ, ଭଗବାନ ପୁଣି କହିଛନ୍ତି ଓମ୍ ଓମ୍ ଇତି ବହୁ ଦେଖ ତୁମେ ସେ ଶ୍ଳୋକ ଅଛି, ମତେ ଯିଏ ଓମ୍ ବୋଲି ଚିନ୍ତା କରିକି ଅନ୍ତକାଳରେ ଯିବ ସେ ବି ମୋତେ ପାଇବ, ସେ ଟାଣି ପଳେଇବ, ସେଠିକି ଯୋଗୀମାନେ ଟାଣି ପଳେଇବେ, ଯୋଗ କ'ଣ କି ମଧ୍ୟରେ ଯୋଗ ଅଛି ଷଷ୍ଠ ଟାଣି ପଳେଇବେ, ସେ ସିଆଡ଼କୁ ଟାଣି ପଳେ କହିଦେ କହି ଭଗବାନ ଏଟା କହିଛ, ତେଣୁ ସବୁ ଜିନିଷ ସେ କାଟୁଛନ୍ତି ଜୀବ ଗୋସ୍ୱାମୀ, ଯେ କ'ଣ ପୂର୍ବାପର ବିଧି କାଟୁଛନ୍ତି, ପୂର୍ବରୁ ଗୋଟେ କଥା କୁହା ହେଇଛି ପରେ ଗୋଟେ କଥା କୁହା ହେଇଛି, ତାର ଭାଗବତର ଭାଗବତ କେତେ କେବେ ଆସିଲା, ପରେ ନା ପୂର୍ବରୁ, ପୂର୍ବରୁ ସବୁ ପୁରାଣ ଅଛି ନା, ଲାଷ୍ଟରେ ବ୍ୟାସଦେବ କ'ଣ ଲେଖିଲେ, ଭାଗବତ ଲେଖିଲେ, ତାର ପୂର୍ବର ପୂର୍ବଟା ବିଧି ପୂର୍ବ ବିଧି ବଳବାନ ନା ପର ବିଧି ବଳବାନ, ମୁଁ 100ଟା କଥା ତୁମକୁ କୁହା ହେଇଥିଲା, ଲାଷ୍ଟ କୁହା ହେଲା ଏଇଟା କର, ଆଳୁ ଆଣ ଡାଲି ଆଣ ଚାଉଳ ଆଣ, ଲାଷ୍ଟ କହିବେ ନାଇଁ କିଛି ଆଣନି, ଆଜି ଖିଚୁଡ଼ି କରିବା କିଛି ଦରକାର ନାହିଁ, ଖାଲି ମୁଗ ଯାଇ ଟିକେ ନେଇଆ, ତାହେଲେ ତୁମେ ଆଳୁ ଆଣିବନି ଡାଲି ଆଣିବନି କିଛି ଆଣିବନି, ପରଟା ବଳବାନ, ସେ ସବୁ ସେମିତି କାଟୁଛନ୍ତି, କୃଷ୍ଣସ୍ତୁ ଭଗବାନ, ସ୍ୱୟଂ କେମିତି କୃଷ୍ଣସ୍ତୁ ଭଗବାନ ସ୍ଥାପନ କରୁଛ, ଭାଗବତ ସନ୍ଦର୍ଭ ଯୋଉ ରଚନା କରୁଛନ୍ତି ପୁରା ପୁରା ଭାଗବତର କେଉଁଠି କେଉଁଠି ବିରୋଧ ଅଛି, ତାକୁ ସବୁ ଆଣିକି ବିଭିନ୍ନ ପୁରାଣ ବିଭିନ୍ନ ସଂସ୍କୃତ ବ୍ୟାସଦେବଙ୍କ ପରେ ନେକ୍ସଟ ହେଉଛନ୍ତି ଜୀବ ଗୋସ୍ୱାମୀ, ଯିଏକି ନିଜର ରାଇଟିଂ ସବୁ ରଚନା କରିଛି, ଛୋଟ ସନ୍ଦର୍ଭ ସେ ସଂସ୍କୃତ ଯିଏ ପଢିପାରେ ତାକୁ ସବୁ ଧରିପାରିବ, ଭକ୍ତି ସନ୍ଦର୍ଭ, ଭକ୍ତିରେ କ'ଣ କ'ଣ ବିରୋଧ ଆଶ୍ରୟ ଅଛି, ଭକ୍ତିରେ କ'ଣ କ'ଣ କାହିଁକି ଆମର ଭକ୍ତି ହଉନି, ସବୁ ସବୁ ଜିନିଷ ରଚନା କରିଛି, ଆଉ ଆଜିକାଲି ସେଗୁଡ଼ା ସବୁ ସେଗୁଡ଼ା ସବୁ ମଠ ମନ୍ଦିରରେ ଚର୍ଚ୍ଚା କଲେ ସେମିତି ଶ୍ରୋତା ଦରକାର, ତ ମୁଣ୍ଡ ବିନ୍ଧିବ ପଗଳା ହେଇକି ପଳେଇବ ତୁମେ ଉଠି, ଆଉ କ'ଣ ଏଗୁଡ଼ା ସବୁ କିଛି ବୁଝିବନି, ଦର୍ଶନ ଗୁଡ଼ାକ ନା, ଆଉ ଅଧିକାର ନଥିଲେ ବି ତୁମେ ଓଲଟା ବୁଝିବ, ତାହେଲେ ଆମର ଯୋଉ ଶିଖା ହଉଛି ଆମର ଏଥିରେ କିଛି, ଆମେ ଯୋଉ କହୁଛୁ ହରେ କୃଷ୍ଣଙ୍କର ସେବା କର ଏଥିରେ କିଛି ମୂଲ୍ୟ ନାହିଁ, ଭକ୍ତି ଏତେ ଉଚ୍ଚା ଆଉ ଭାଇ ପଳେଇବା ବୃନ୍ଦା, ଆମ ପରମ୍ପରାରେ କାହିଁକି ଆଚାର୍ଯ୍ୟମାନେ ବେଶୀ ତତ୍ତ୍ୱଟାକୁ ଆଲୋଚନା କଲେନି କି, କାହିଁକି ଦେଲେନି, କାରଣ ଅଲ୍ଟିମେଟ୍ ଜିନିଷ ହଉଛି କୃଷ୍ଣଙ୍କୁ ଭଲ ପାଇବା, ଯିବଟା ସେଟା କେମିତି ପାଇବ ସେ ରାସ୍ତାଟା ସେବା ପ୍ରକାଶ କରି କରିଦେଲେ, କିନ୍ତୁ ଅଧିକାର ନଥିଲେ ବି ଯେତେବେଳେ ଉଚ୍ଚ କଥାରେ ଗୋଟେ ଶୁଣିବା ପାଇଁ ଇଚ୍ଛା ହୁଏ ଲୋକ କ'ଣ କରିବ, ଅଧିକାର ତାର ନାହିଁ, ଗୋଟେ ଲୋକ କହୁଛି ମୁଁ ଗୋଟେ ବ୍ୟାଙ୍କ ରଖିଦେଲେ ମୋର ଏଇ ଚିଠି ଫଣ୍ଡରେ ଯେମିତି କ'ଣ ଏକାଥରେ ଗୋଟିଏ ପାଇଯିବି, ତୋର ଅଧିକାରଟା କ'ଣ ତୁ ଜାଣିବା ଦରକାର, ତାହେଲେ ଲୋକ କ'ଣ ଅଧିକାର ନିଷ୍ଠା ଅଧିକାର ତାଙ୍କର ଉପରେ ସ୍ଥିତ ନୁହନ୍ତି, ସେମାନେ ଉଚ୍ଚ କଥା ଗୁଡ଼ାକ ଶୁଣିବେ ତାହେଲେ ସାଙ୍ଗେ ସାଙ୍ଗେ କ'ଣ କରିବେ ସେଠିକି ପଳେଇବେ, ଆଉ ଏଥିରେ ତାହେଲେ କିଛି ନାହିଁ, ହରେକୃଷ୍ଣ କରିବା ସେବା କରିବା କ'ଣ ବୁକ୍ ଟ୍ୟୁସନ୍ କରିବୁ କ'ଣ ଏଗୁଡ଼ା କରିବା ଏଗୁଡ଼ା କିଛି ଲାଭ ନାହିଁ, ଚାଲ ଚାଲ ବସି ଭଜନ କରିବା, ତା ଅଧିକାର ନଥିବ ସେ ସେଟାକୁ ଅଧିକାର ଅଧିକାର ନ ଲଭି ଆ ସିଦ୍ଧ ଦେହ ଲଭେ, ସେ ଚକ୍ର ଲେଖିଲେ ଭକ୍ତିନ ଠାକୁର, ଯିଏ ଅଧିକାର ନାହିଁ ସେ ସିଦ୍ଧ କହିବ ନା ମୁଁ ମଞ୍ଜୁରୀ ମୁଁ ସଖୀ ମୁଁ ଏମିତି ମୁଁ ଭଜନ କରିବି, ସେ କହିଲେ ତା ପତନ ହବ ଭକ୍ତିନ ଠାକୁର ଲେଖେ, ସେଠି ହାୟର ଫିଲୋସଫିରେ ଡିସ୍କସନ କରାଯାଏ, କିନ୍ତୁ ଉଚ୍ଚ ଲୀଳା ରସ ସିନା ଡିସ୍କସନ କରାଯିବନି, କିନ୍ତୁ ସିଦ୍ଧାନ୍ତ ଗୁଡ଼ାକ ସବୁ ଜାଣିବାକୁ ପଡ଼ିବ, କିଛି କିଛି ସିଦ୍ଧାନ୍ତ ଯେଉଁମାନେ ପ୍ରଚାର କରୁଛନ୍ତି ତାଙ୍କୁ ଜାଣିବାକୁ ପଡ଼ିବ, ବିଶେଷ କରିକି ବିଶ୍ୱନାଥ ଚକ୍ର ଠାକୁରଙ୍କ ସିଦ୍ଧାନ୍ତ ଭକ୍ତି ବିରୁଦ୍ଧ ଉପରେ, ଭକ୍ତିର ରହସ୍ୟ ଉପରେ, ଆଉ ତତ୍ତ୍ୱ ସନ୍ଦର୍ଭ, ପ୍ରୀତି ସନ୍ଦର୍ଭ, ଭକ୍ତି ସନ୍ଦର୍ଭ, କୃଷ୍ଣ ସନ୍ଦର୍ଭ, ଭାଗବତ ସନ୍ଦର୍ଭ, ଯେ ସନ୍ଦର୍ଭ ସବୁ ରହିଲା 6ଟା ସନ୍ଦର୍ଭ ରଚନା କରୁଛି, ତ ସେଗୁଡ଼ିକ ମୁଖ୍ୟ ମୁଖ୍ୟ ଜିନିଷ ଗୁଡ଼ାକ କିଛି ଜ୍ଞାନ ରହିବା ଦରକାର। କେମିତି କେମିତି ସବୁ କାଟୁଛନ୍ତି, କେମିତି କେମିତି ସବୁ ପ୍ରମାଣ ଆଣିକି ଦେଉଛନ୍ତି, ନହେଲେ ତ ଜାଣି ପାରିବନି କୃଷ୍ଣ ସ୍ୱୟଂ ଭଗବାନ ବୋଲି। ହରେ କୃଷ୍ଣ। ଜୟ ଗ୍ରନ୍ଥରାଶ୍ରମ ଭାଗବତମ୍ କି ଜୟ। ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ। ନିତାଇ କୌର ପ୍ରମାଣ।